ତୃତୀୟ ପର୍ଯ୍ୟାୟ କଥା ଶ୍ରବଣ କରିବା। ଗତକାଲି ଯେଉଁଠି ଆମେ କଥାକୁ ବିଶ୍ରାମ ଦେଇଥିଲେ ସେଇଠୁ ଆମେ କଥା ଆରମ୍ଭ କରିବା। ଚାରିପଟେ ଦାବନଳ ଲାଗିଯାଇଛି, ଜଙ୍ଗଲରେ ନିଆଁ ଲାଗିଯାଇ ଚାରିପଟେ ମୁଞ୍ଜା ଟବି ଇସିକା ଟବି ଯେଉଁ ଉପବାଳମାନେ ରହିଯାଇଛନ୍ତି, ଗାଧୀମାନେ ମଇଁଷିମାନେ ଛାଗମାନେ ସବୁ ରହିଯାଇଛନ୍ତି। ବହୁତ ଆପ୍ତ ସ୍ୱରରେ ପ୍ରାର୍ଥନା କରୁଛନ୍ତି ରକ୍ଷା କରିବା ପାଇଁ କୃଷ୍ଣ ବଳରାମଙ୍କୁ। କୃଷ୍ଣ କୃଷ୍ଣ ମହାବୀର ହେ ରାମ ମୋହିତ ବିକ୍ରମ ଦାବାଗ୍ନିନାମ ଦହ୍ୟମାନ ପ୍ରପନ୍ନାମ ତାତମହତ ଏଭଳି ଭାବରେ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ତାଙ୍କର ଆର୍ତ୍ତନା ଶୁଣି ତାଙ୍କର ପ୍ରାର୍ଥନା ଶୁଣି ଭଗବାନ ଆଜି ଆଉ ସେ ଗୋପ ଗୋପ ଭଳି ନିଜକୁ ମାନୁନାହାନ୍ତି। ଆଉ ଗୋପ ଭଳି ଆଉ ପୂର୍ବରୁ ମାନୁଥିଲେ, ଖେଳୁଥିଲେ, ଗୋପ ଭଳି ତାଙ୍କର ଭାବ ଥିଲା, କିନ୍ତୁ ଯେତେବେଳେ ସେମାନେ ହରି କୃଷ୍ଣ ରାମ ଏଭଳି ଭାବେ ଡାକିଲେ, ଭଗବାନ ଏଭଳି ଭାବେ ଡାକିଲେ, ସେତେବେଳେ ତାଙ୍କର ଭଗବତ୍ତା ଜାଗ୍ରତ ହେଲା। ତେଣୁ ଭଗବାନ କହିଲେ, ଦେଖ ନିମିଳାୟତ ମା ବୈଷ୍ଠ ଲୋଚନାନି। ଭଗବାନ କହିଲେ, ତୁମେ ସବୁ ଆଖି ବନ୍ଦ କରିଦିଅ, ଯଦି କାଳେ କିଏ ଚିନ୍ତା କରିବ ଆଖି ବନ୍ଦ କରିଦେ ଆମେ ଜଳିଯିବୁ ନା, ମା ବୈଷ୍ଠ ତୁମେ ଭୟ କରିବା ଦରକାର ନାହିଁ, ଆଖି ବନ୍ଦ କରିଦିଅ। ଏଇଭଳି ଭାବରେ ଯେତେବେଳେ କହିଲେ ସମସ୍ତ ଗୋପବାଳକମାନେ ଆଖି ବନ୍ଦ କରିଦେଲେ, ଯଥେତି କହି ଠିକ୍ ଅଛି କହିକି ଆଖି ବନ୍ଦ କରିଦେଲେ ସମସ୍ତେ। ସେ କଥା ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ, ଭଗବାନ ଚକ୍ଷୁ ବନ୍ଦ କରିନାହାନ୍ତି, ଭଗବାନ ଦର୍ଶନ କରୁଛନ୍ତି, ଚକ୍ଷୁ ଦେଖୁଛନ୍ତି ଚକ୍ଷୁରେ, କିନ୍ତୁ ସାଙ୍ଗ ବାଳକମାନେ ସବୁ ଚକ୍ଷୁ ବନ୍ଦ କରିଦେଇଛନ୍ତି। ତେଣୁ ଭଗବାନ କ'ଣ କଲେ ନା, ଭଗବାନ ଅଗ୍ନି ମୂଳବଣମ ପ୍ରଚଣ୍ଡ ଅଗ୍ନି ନିଆଁ ଲାଗିଯାଇଛି ଏବଂ ପବନ ଦ୍ୱାରା ସେ ଅଗ୍ନି ଚାରିଆଡ଼େ ବ୍ୟାପି ଯାଉଛି, ଭୀଷଣ ଧୂମକେତୁ ହୋଇଯାଇଛି, ଧୂଆଁ ଚାରିଆଡ଼େ ଧୂଆଁ ହୋଇଯାଇଛି। ଏହିସବୁ ଅଗ୍ନିକୁ ଭଗବାନ ବିତ୍ୱା ମୁଖେନ ତାନ ଭଗବାନ ତାଙ୍କ ମୁଖରେ ପାନ କଲେ। ଯୋଗଧୀଶ ସେ ଯୋଗଧୀଶ ପରୀକ୍ଷିତ ମହାରାଜ ଚିନ୍ତା କରିବେ, ପାନ କଲେ ମୁଖରେ ତାଙ୍କର ପଦ୍ମ ମୁଖରେ ପାନ କରିଦେଲେ ତାଙ୍କ ମୁଖକୁ ବହୁତ କଷ୍ଟ ହେବ, କାଳେ ଚିନ୍ତା କରିବେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ ହେଉଛନ୍ତି ଯୋଗେଶ୍ୱର ଯୋଗାଧୀଶ, ସବୁକିଛି ଯୋଗ ତାଙ୍କ ପାଖରେ ରହିଛି, କିଛି ଅସୁବିଧା ତାଙ୍କର ହେବ ନାହିଁ, କରିକି ଚିନ୍ତା କର ନା। ଆମେ ଏହି ପ୍ରସଙ୍ଗରେ କହୁଥିଲେ କାହିଁକି ଆଖି ବୁଝେଇଲେ, ଏ ପରୋକ୍ଷ ଭାବରେ ତାଙ୍କୁ ସବୁ ଉଦ୍ଧାର କରିଛନ୍ତି। ଏହି ପ୍ରସଙ୍ଗରେ ଆମେ ହରିଶ୍ୱରୀଙ୍କ କଥା କହୁଥିଲେ, ଦୁଇଟି କଥା କହିଥିଲେ ହରିଶ୍ୱରୀ, ଭଗବାନ ଚିନ୍ତା କରୁଛନ୍ତି ଏମାନେ ସବୁ ସ୍ଥୂଳ ବୁଦ୍ଧିବାଲା, ସବୁ ଗାଭୀମାନଙ୍କ ସହିତ ରହି ତାଙ୍କୁ ଚରେଇ ତାଙ୍କର ବୁଦ୍ଧି ମଧ୍ୟ ସ୍ଥୂଳ ହୋଇଯାଇଛି, ତେଣୁ ଆଙ୍କୁ ଯୋଗ କରାଇବା ଦରକାର, ସେଥିପାଇଁ ଯୋଗ ତାଙ୍କୁ ବ୍ୟବସ୍ଥା କରିବା ପାଇଁ ଆଖି ବୁଝିବା ପାଇଁ କହିଲେ, ଆମେ ଗତକାଲି କହୁଥିଲେ ସେ କଥା। ପୁଣି ଆଉ ଗୋଟେ କାରଣ କ'ଣ ନା, ଆଉ ଗୋଟେ କାରଣ ହେଉଛି ପରୋକ୍ଷ ପ୍ରିୟତମ, ଭଗବାନ ପରୋକ୍ଷ ପ୍ରିୟ, ସିଧାସଳଖ ଭାବରେ ସମସ୍ତଙ୍କୁ ଭଗବାନ ପ୍ରଦାନ କରୁଛନ୍ତି ସବୁକିଛି, କିନ୍ତୁ କାଳେ ଆମେ କହିବା ପ୍ରଭୁ ଆମେ ଆପଣଙ୍କ ପାଇଁ ଋଣୀ ରହିବୁ, ସେଥିପାଇଁ ଭଗବାନ ପରୋକ୍ଷରେ ସବୁ ଦେଉଛନ୍ତି। ଭଗବାନ ଚାହାନ୍ତି ଆମେ ତାଙ୍କୁ କୃତଜ୍ଞତା ପ୍ରକାଶ କରିବା, କିନ୍ତୁ ଭଗବାନ ନିଜେ ଦେଖେଇବା ପାଇଁ କରୁନାହାନ୍ତି, ଆମର ପ୍ରକୃତିରେ ଉପକାର କରିବା ପାଇଁ ପରୋକ୍ଷରେ ସବୁ ଉପକାର କରୁଛନ୍ତି, ସମସ୍ତଙ୍କର ଉପକାର କରୁଛନ୍ତି ଭଗବାନ, କିନ୍ତୁ ଆମେ ତାଙ୍କର ଉପକାରକୁ ଜାଣିପାରୁନାହିଁ। ଏ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଆଉ ଗୋଟିଏ କାରଣ ଦେଇଛନ୍ତି ଆମର ହରିଶ୍ୱର ଦେଇଛନ୍ତି, ସେଇଟା ହେଉଛି କ'ଣ ନା, ସାକ୍ଷୁ ମମେଷ ହି ଦଧାତି ଧନଞ୍ଜୟସ୍ୟ ନାମେ ଇତି ତଦ୍ଭତ। ଅଗ୍ନିଙ୍କର ଗୋଟିଏ ନାମ ହେଉଛି ଧନଞ୍ଜୟ, ଅଗ୍ନି ମାଧ୍ୟମରେ ଜଣେ ଧନଜୟ କରିପାରିବ। ଅଗ୍ନିରେ ଯେଉଁ ଭଗବତ ଗୀତା ନବମଧ୍ୟାୟରେ ଭଗବାନ କହିଛନ୍ତି, ଅହମ୍ କ'ଣ ତ୍ରୈବିଦ୍ୟା ମାନ ସୋମ୍ବା ପୂତ ପାପା ଯଜ୍ଞ ରିଷ୍ଠା ଶ୍ରୋଗତି ପ୍ରାର୍ଥୟତେ ତେ ପୁଣ୍ୟ ମାସାଦ୍ୟ ସୁରେନ୍ଦ୍ର ଲୋକମ ଅଶ୍ନତି ଦିବ୍ୟାନ୍ ଦିବ୍ୟଦେବ ଭୋଗାନ୍। ଦେବଭୋଗ ବହୁତ ପ୍ରକାର ଦେବଭୋଗ ରହିଛି, ବହୁତ ଧନ ରହିଛି ସେଠି, ବହୁତ ଐଶ୍ୱର୍ଯ୍ୟ ରହିଛି, କେମିତି ସେଇଟା ଆମେ ପ୍ରାପ୍ତ ହେବା ନାହିଁ, ଅଗ୍ନି ମାଧ୍ୟମରେ, ଯଜ୍ଞ ମାଧ୍ୟମରେ, ଅଗ୍ନି ମାଧ୍ୟମରେ ଅଗ୍ନିରେ ଘିତ ଆହୁତି ଦେଇ ଯଜ୍ଞ କରି ଜଣେ ସ୍ୱର୍ଗ ଲୋକକୁ ଯାଉଛନ୍ତି, ତେଣୁ ଅଗ୍ନିକୁ ମଧ୍ୟ ଧନଞ୍ଜୟ ବୋଲି କୁହାଯାଏ। ଏଣେ ଅର୍ଜୁନଙ୍କର ଗୋଟିଏ ନାମ ମଧ୍ୟ ଧନଞ୍ଜୟ, ଅର୍ଜୁନ ମଧ୍ୟ ଧନଞ୍ଜୟ କରିଥିଲେ, ତେଣୁ ଅର୍ଜୁନ ଭବିଷ୍ୟତରେ ଭଗବାନଙ୍କ ସଖା ହେବେ। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ସଖ୍ୟୁ ମମେଷ ହି ଦଧାତି ଧନଞ୍ଜୟସ୍ୟ ନାମ ଇତି ତଦ୍ଭତ। ମୋର ସଖା ଏଇ ଧନଞ୍ଜୟ, ତେଣୁ ଅଗ୍ନି ମଧ୍ୟ ମୋର ସଖା, ତେଣୁ ଅଗ୍ନିକୁ ସେ ପାନ କଲେ,
ସଖା ହିସାବରେ ପାଳନ କଲେ। ବହୁତ କଥା ରହିଛି, ତେଣୁ ଆଉ ଗୋଟିଏ କାରଣ ହେଉଛି ସ୍ୱ କାରଣେ କାର୍ଯ୍ୟଲୟସ୍ତୁ, ସ୍ୱ କାରଣେ କାର୍ଯ୍ୟଲୟସ୍ତୁ, ସ୍ୱ କାରଣ ଯେକୌଣସି ଆମେ ଦେଖିବା ଭୌତିକ ଜଗତରେ ସବୁକିଛି କାର୍ଯ୍ୟ କାରଣର ଚାଲିଛି। ଆଜି ଆମେ ଯେଉଁ ଭଗବାନଙ୍କର ସବୁ ମନ୍ଦିର ନିର୍ମାଣ କଲେ, ଏ ଯେଉଁ ମନ୍ଦିରଟି ହୋଇଗଲା, ଆର କାରଣ କ'ଣ? ସବୁ ଇଟା ଗୋଡ଼ି ମାଟି ଇତ୍ୟାଦି ସବୁ ହେଇକରି ଏସବୁ ମନ୍ଦିରଟି ହୋଇଛି। ତେଣୁ ଇଟା ଗୋଡ଼ି ମାଟିରେ ଯେଉଁ ମନ୍ଦିର ନିର୍ମାଣ ହେଲା, ଆଉ ଇଟା ଗୋଡ଼ି ମାଟି ରହିଲା କି ସେ ମନ୍ଦିର ଭିତରେ ମିଶିଗଲା। ସ୍ୱ କାରଣେ କାର୍ଯ୍ୟଲୟସ୍ତୁ, ସ୍ୱ କାରଣରେ କାର୍ଯ୍ୟ ଲୟ ହୋଇଗଲା। ସେହିଭଳି ଭାବରେ ଅଗ୍ନିର କାରଣ କ'ଣ? ଅଗ୍ନି କେଉଁଠୁ ଆସୁଛନ୍ତି? ପୂଜାରୀ କିଏ ଅଛନ୍ତି? ପୂଜାରୀ କିଏ କହିବେ? ପୂଜାରୀ କ'ଣ, ତୁମେ ପୂଜାରୀ ନା ନାହିଁ? ସହସ୍ର ଶୀର୍ଷା ପୁରୁଷା, ସହସ୍ର ଶୀର୍ଷା ପୁରୁଷା, ଏଟାକୁ ଭଗବାନଙ୍କର ଅଭିଷେକ ବେଳେ ଏଇଟା କୁହାଯାଏ, ପାଠ କରାଯାଏ। ଇଏ ହେଉଛି କ'ଣ ତାକୁ କୁହନ୍ତି, କି ମନ୍ତ୍ର? ଇଏ ପୁରୁଷସୂକ୍ତ ମନ୍ତ୍ର, ପୁରୁଷସୂକ୍ତ ମନ୍ତ୍ରରେ ବର୍ଣ୍ଣନା କରାଯାଇଛି। ମୁଖାତ୍ ଅଗ୍ନି ରଜାୟତ, ଅଗ୍ନି ଭଗବାନ ମୁଖରୁ ଆସୁଛନ୍ତି, ଜନ୍ମ ହୋଇଛନ୍ତି। ତେଣୁ ଭଗବାନ ଚିନ୍ତା କଲେ ଯେ ଏ ଅଗ୍ନି ମୋର ମୁଖରୁ ବାହାରିଛି, ତେଣୁ ମୋ ମୁଖରେ ନେଇଯିବି, ରଖିଦେବି। ଭଗବାନ ମୁଖରେ ରଖିଦେଲେ ଭଗବାନ। ସେଭଳି ଭାବରେ ଆଉ ଗୋଟିଏ କାରଣ ରହିଛି, ବଦନାମ ବୁଝାତେ ସନାତନ ଗୋସ୍ୱାମୀ କଥା କହୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ଯଦି ତାଙ୍କର ସାଙ୍ଗ ବାଳକମାନେ ଦେଖିବେ ଯେ କୃଷ୍ଣ ଅଗ୍ନିକୁ ପାନ କରିଦେଲେ, ତାଙ୍କର ମୁଖ କମଳରେ, ମୁଖ ପଦ୍ମରେ ପାନ କରିଦେଉଛନ୍ତି, କେତେ କୃଷ୍ଣଙ୍କୁ କେତେ କଷ୍ଟ ନ ହେବ, ଏଇ ଚିନ୍ତା କରି ସେମାନେ ପ୍ରାଣତ୍ୟାଗ କରିଦେବେ। ଆମର ସଖାଙ୍କର ମୁଖ ପୋଡ଼ିଯିବ, ଏଇଭଳି ଭାବରେ ଚିନ୍ତା କରି ସେମାନେ ପ୍ରାଣତ୍ୟାଗ କରିଦେବେ। ତେଣୁ ଭଗବାନ ତାଙ୍କୁ ଆଖି ବନ୍ଦ କରାଇଦେଲେ। ଇଏ ଗୋଟେ କାରଣ ବିନ୍ଦୁ ରହିଛି। ଆଉ ଗୋଟେ କାରଣ ରହିଛି ଯେ ଅଗ୍ନିମୁଖା ବୈ ଦେବା ତନ୍ନାଥୋହଂ, ଦେବତାମାନଙ୍କୁ ମଧ୍ୟ ଅଗ୍ନିମୁଖା ବୋଲି କୁହାଯାଏ। କାରଣ ଯେଉଁ ଅଗ୍ନିରେ ଯଜ୍ଞ ଆହୁତି କରାଯାଏ, ଗୀତ ଆହୁତି ଦିଆଯାଏ, ଯଜ୍ଞ କରାଯାଏ, ଦେବତାମାନେ ଏଇ ଅଗ୍ନି ମାଧ୍ୟମରେ ତାଙ୍କର ଖାଦ୍ୟ ଗ୍ରହଣ କରନ୍ତି। ଅଗ୍ନିମୁଖ, ଏ ଅଗ୍ନି ହେଉଛି ତାଙ୍କର ମୁଖ, ଦେବତାମାନଙ୍କର, ଦେବତାମାନଙ୍କର ମୁଖ ହେଉଛି ଅଗ୍ନି, ତେଣୁ ଦେବତାମାନଙ୍କୁ ଅଗ୍ନିମୁଖ ବୋଲି କୁହାଯାଏ। ଆଉ ଇଏ ତ ଭଗବାନ, ଇଏ ଦେବତାମାନଙ୍କର ନାଥ, ତେଣୁ ଭଗବାନ ଚିନ୍ତା କଲେ ଏ ସାମାନ୍ୟ ଦେବତାମାନେ ଇନ୍ଦ୍ର ଆଦି, ଇନ୍ଦ୍ର ବରୁଣ ମରୁତ ଆଦି ଦେବତାମାନେ, ଏମାନେ ଅଗ୍ନିରେ ଖାଦ୍ୟ ଗ୍ରହଣ କରୁଛନ୍ତି, ଅଗ୍ନି ମାଧ୍ୟମରେ, ମୁଖରେ ଅଗ୍ନି ମାଧ୍ୟମରେ ଖାଦ୍ୟ ଗ୍ରହଣ କରୁଛନ୍ତି, ଆଉ ମୁଁ ହେଉଛି ତାଙ୍କର ନାଥ, ଦେବତାମାନଙ୍କର ଦେବ, ଦେବତାମାନଙ୍କର ଦେବତା, ତେଣୁ ମୁଁ ସାମାନ୍ୟ ଅଗ୍ନି ପାନ କରିବି ନାହିଁ, ଦବାଗ୍ନି ପାନ କରିବି। ଏହି ଭଗବାନ ଦବାଗ୍ନି ପାନ କରୁଛନ୍ତି, ହରିଶ୍ୱରୀ ବହୁତ ସୁନ୍ଦର ଭାବରେ ରଚନା କରିଛନ୍ତି। ତେଣୁ ଆଉ ଗୋଟେ କାରଣ ହେଉଛି, ଉଷ୍ଣେନ ଜାତି ସମମ ଉଷ୍ଣମ ଇତି, ଯଦି କିଛି ଅଗ୍ନି ଦ୍ୱାରା କିଛି ଅସୁବିଧା ହୋଇଛି, ସେ ଅସୁବିଧାକୁ ଦୂର କରିବା ପାଇଁ ଆମେ ପାଣି ପକାଇବା ନାହିଁ, ସେ ଅଗ୍ନିକୁ ଦୂର କରିବା ମଧ୍ୟ ଅଗ୍ନି ଦ୍ୱାରା ହିଁ ସେ ଅଗ୍ନିର କିଛି ଅସୁବିଧାକୁ ଦୂର କରାଯାଇପାରେ, ଏଇଟା ହେଉଛି ନିୟମ ରହିଛି। ଉଷ୍ଣେନ ଜାତି ସମମ ଉଷ୍ଣମ ଇତି, ଉଷ୍ଣର ବ୍ୟାଧି ଯେଉଁ ରହିଛି ତାକୁ ପ୍ରତିକାର କରିବା ପାଇଁ, ପ୍ରତିକାର କରିବା ପାଇଁ ଆଉ ଗୋଟେ ଉଷ୍ଣ ପ୍ରଦାନ କରାଯିବ। ତେଣୁ ଭଗବାନ ଆଗରୁ ଆଉ ପୂର୍ବରୁ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଦାବାଗ୍ନି ପାନ କରିଥିଲେ, ତେଣୁ ସେ ଯେଉଁ ଦାବାଗ୍ନି ପାନ କରିଥିଲେ, ସେ ଦାବାଗ୍ନି ପାନ ଯେଉଁ ଭଗବାନଙ୍କର କିଛି ରହିଛି, ଦାବାଗ୍ନି ପାନର ପ୍ରଭାବ ରହିଛି, ଆଉ ଗୋଟେ ଦାବାଗ୍ନି ପାନ କରି ସେଟାକୁ ଦୂର କରିଦେବେ ଭଗବାନ। ଇଏ ଗୋଟେ କାରଣ। ଆଉ ଗୋଟେ କାରଣ ହେଉଛି, ଯତୋ ହି ଉଦୟ ଇତି ଯତ୍ ବିଲମ୍ବେତି, କାନନୋତ୍ଥ ସ୍ୱ କାନନେ ତଦୁଚିତୋ ଲୟ, ଯେଉଁଠି ଗୋଟେ ବସ୍ତୁ ଜନ୍ମ ହେଉଛି ସେଇଠି ସେ ଲୟ ହେଉଛି। ତେଣୁ ଇଏ ଯେଉଁ ଅଗ୍ନି ଜାତ ହୋଇଥିଲା କେଉଁଠି? କାନନରେ ଜାତ ହୋଇଥିଲା, ମୁଞ୍ଜାଟବିରେ କାନନରେ ଜାତ ହୋଇଥିଲା। ଭଗବାନ ସ୍ୱ କାନନ, ଭଗବାନଙ୍କ ଶୋକ ଆନନ, ଭଗବାନ ମୁଖ ଶୋକ ଆନନ, ଏ ଶେଷ ଅଳଙ୍କାର ରହିଛି, ଶୋକ ଆନନ, ନିଜର ଆନନ ଶୋକ ଆନନ, କାନନରେ ହେଇଥିଲା ଯାହା ହେଇଥିଲା ଅଗ୍ନି ଭଗବାନ ନିଜ କାନନରେ ନେଇଗଲେ, ସୋ କାନନରେ ନେଇଗଲେ ଭଗବାନ ଅଗ୍ନି ପାନ କରିଦେଲେ। ଏଇଭଳି ଭାବରେ ଅନେକ ଭକ୍ତମାନେ ଅନେକ ତାଙ୍କର ସବୁ ଟୀକା ପ୍ରଦାନ କରିଛନ୍ତି। ତେଣୁ ଆମେ କେତୋଟି କଥାକୁ ଆସ୍ୱାଦନ କଲେ, ଏଇଭଳି ଭାବରେ ଭଗବାନ ଯେତେବେଳେ ତାଙ୍କୁ କହିଲେ ସେମାନେ ଆଖି ବୁଝିକରି ରହିଥିଲେ। ସେତେବେଳେ ତେର ଶ୍ଳୋକରେ କୁହାଯାଉ, ତତଃଣୁ ଅକ୍ଷିଣୋନ୍ମିଲ୍ୟ ପୁନର୍ଭାଣ୍ଡିରମାପିତା ନିଶାମ୍ୟା ବିସ୍ମିତା ଆସନ୍ନାତ୍ମାନଙ୍ଗାଶ୍ରମୋଚିତା। ତାପରେ ଭଗବାନ ତତଃ ତେ ଅକ୍ଷିଣ ଉନ୍ମିଲ୍ୟ, ଭଗବାନ କହିଲେ ଆଖି ଖୋଲ, ଧରିକ ଆଖି ଖୋଲ, ଚକି ଖୋଲ, ଉନ୍ମିଲ୍ୟ ଉନ୍ମିଳନ କରି ମାନେ ଖୋଲିଲେ। ଭଗବାନ କହିଲେ ଏତକ ଆଖି ଖୋଲ, ଆଖି ବନ୍ଦ କରିବାକୁ କହିଥିଲେ ସେମାନେ ଆଖି ବନ୍ଦ କରି ରହିଛନ୍ତି। ଭଗବାନ କହିଲେ ଆଖି ଖୋଲ, ଆ ଭିତରେ ସେମାନେ କ'ଣ ଚିନ୍ତା କରୁଥିଲେ ଆଖି ବନ୍ଦ କରି, ସାଙ୍ଗ ବାଳକମାନେ ଭଗବାନଙ୍କର ବିଭିନ୍ନ ପ୍ରକାର ଚିନ୍ତା ସେମାନେ କରୁଥିବେ। କୃଷ୍ଣ ତାଙ୍କର ଅତି ପ୍ରିୟ, ତାଙ୍କର ଲୀଳା ସବୁ ଚିନ୍ତା କରୁଥିବେ। ଇଏ ହେଉଛି ଆମ ପାଇଁ ଶିକ୍ଷା। ଆମେ ଯେଉଁ ଜଗତପତି ଆଖି ଚକ୍ଷୁ ମାନେ ଖୋଲା ରଖି ରହୁଛେ, ଜଗତ ବିଷୟରେ ଆନନ୍ଦ ନେଉଛେ, ଆମେ ଯଦି ଜଗତରୁ ଦୂରେଇ ଯିବା, ଜଗତରୁ ମୁଖକୁ ବିମୁଖ କରିଦେବା, ଭଗବାନ ପ୍ରତି ଚିନ୍ତା କରିବା, ଧ୍ୟାନ କରିବା, ତାହେଲେ ଆମେ ମଧ୍ୟ ଏଇ ଯେଉଁ ଦାବାନଳ ରହିଛେ ଭୌତିକ ଜଗତରେ ଦାବାନଳ, ଏ ଦାବାନଳରୁ ମଧ୍ୟ ଆମେ ଉଦ୍ଧାର ପାଇଯିବା। ଏଭଳି ସେମାନେ ମୁଞ୍ଜାଟକରୁ ଉଦ୍ଧାର ପାଇ ଭାଣ୍ଡିର ପଟକୁ ପଳାଇ ଆସିଥିଲେ, ସୁଶୀତଳ ଜାଗାକୁ ଆସିଗଲେ, ଆଉ କୌଣସି ଚିନ୍ତା ନାହିଁ। ସେଭଳି ଭାବରେ ଆମେ ମଧ୍ୟ ଏ ଭୌତିକ ଜଗତରୁ ଉଦ୍ଧାର ପାଇ ଭଗବତ ଧାମକୁ ଚାଲିଯିବା, ଭଗବାନଙ୍କର ଧ୍ୟାନ କରି ଭଗବତ ଧାମକୁ ଚାଲିଯିବା। ଏ ଶିକ୍ଷା ଆମେ ଏଠାରେ ମିଳୁଛି। ତେଣୁ ଭଗବାନ ଯେତେବେଳେ କହିଲେ ଯେ ତୁମେ ବର୍ତ୍ତମାନ ଆଖି ଖୋଲ ବର୍ତ୍ତମାନ, ତେଣୁ ସେମାନେ ତତଃ ମାନେ ତାପରେ ଯେତେବେଳେ ସେମାନେ ଭଗବାନ କହିଲେ, ସେଇଟା ବର୍ଣ୍ଣନା କରାଯାଏ ନାହିଁ, ଏଇଟା ବୁଝିବାକୁ ପଡ଼ିବ ଯେ ଭଗବାନ କହିଲେ ଯେତେବେଳେ ଖୋଲ, ଭଗବାନ ସବୁ ତାଙ୍କର କାର୍ଯ୍ୟ ସିଦ୍ଧି ହୋଇଗଲା, ତାଙ୍କୁ ତାଙ୍କର ଯୋଗ ସିଦ୍ଧି ମାଧ୍ୟମରେ ଅଗ୍ନିକୁ ପାନ କରିଦେଲେ। ଅଗ୍ନିକୁ ଯେଉଁ ପାନ କଲେ, ବାର ଶ୍ଳୋକରେ ଏଠି କୁହାଯାଇଛି, ପିତ୍ୱା ମୁଖେନ ତାନ, ଭଗବାନ ନିଜ ମୁଖରେ ପାନ କରିଦେଲେ। କିଭଳି ପାନ କଲେ, କିଭଳି ପାନ କଲେ, ବିଶ୍ୱନାଥ ଠାକୁର କହୁଛନ୍ତି କିଭଳି ପାନ କଲେ ସିଏ, ନା ଭଗବାନ ମହୈଶ୍ୱର୍ଯ୍ୟ ଶକ୍ତିଯୁକ୍ତ ତୀବ୍ରମପି ତଂ ପିତ୍ୱେ ପିତ୍ୱେଦି ତତ୍ର ପିପାସାୟା ଜାତାୟାଂ ତଦିଚ୍ଛା ପ୍ରତିକୂଳ ମାଚରିତୁଂ ଅସମର୍ଥ ସୋ ଅଗ୍ନିରେବ ମହାବିଭ୍ୟତ ସଦ୍ୟ ଏବ ପରମ ସୁଶୀତଳ ସୁଗନ୍ଧ ମଧୁର ରସପାନ କି ଭୂୟ ତଦୀୟ କରକମଳ ତଳେ ଯଦୈବ ଗଣ୍ଡୁଷ ମାତ୍ରୀ ବହୁବ ତଦୈବ ଯୋଗଧୀଶୋ ମୁଖେନ ପିତ୍ୱେଦି। ଏଠି ଖାଲି ସୁଖଦେବ ଗୋସ୍ୱାମୀ କହିଦେଲେ, କ'ଣ କହିଲେ ନା ଯୋଗଧୀଶ ସେ ସବୁକିଛି ଯୋଗର ମାଲିକ ସେ ରହିଛନ୍ତି, ସବୁକିଛି ଯୋଗ ଶକ୍ତି ତାଙ୍କ ପାଖରେ ରହିଛି, ତେଣୁ କିଭଳି ସେ ପାନ କଲେ, ତାଙ୍କ ଯୋଗ ଶକ୍ତି ମାଧ୍ୟମରେ କିଭଳି ପାନ କଲେ ସେଇଟା ବର୍ଣ୍ଣନା କରାଗଲା ନାହିଁ, ସୁଖଦେବ ଗୋସ୍ୱାମୀ କହିଲେ ନାହିଁ। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ କିଭଳି ପାନ କରିଥିଲେ ସେଇଟାକୁ ବର୍ଣ୍ଣନା କରୁଛନ୍ତି ତାଙ୍କର ଟୀକାରେ, ଯେ ଭଗବାନ ଐଶ୍ୱର୍ଯ୍ୟ ଶକ୍ତି, ତାଙ୍କର ସବୁକିଛି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, ତେଣୁ ତୀବ୍ରମପି ତାଂ ପିତ୍ୱେଦି, ସେ ପାନକୁ ଭଗବାନ ବହୁତ ତୀବ୍ର ଅଗ୍ନି ଯେତେବେଳେ ଭଗବାନ ପାନ କରିବା ପାଇଁ ଚାହିଁଲେ, ତତ୍ର ପିପାସାୟା ଜାତାୟାଂ, ଭଗବାନ ଯେତେବେଳେ ଚାହିଁଲେ ପାନ କରିବା ପାଇଁ, ତତ୍ ଇଚ୍ଛା ପ୍ରତିକୂଳ ମାଚରିତୁଂ ଅସମର୍ଥ ସୋ ଅଗ୍ନିରେବ ମହାବିଭ୍ୟତ ସଦ୍ୟ ଏବ ପରମ ସୁଶୀତଳ ସୁଗନ୍ଧ ମଧୁର ରସ ପାନ କି। ଅଗ୍ନି ଭୟ କରିଗଲେ, ମୁଁ ଯିବି ଭଗବାନ ମୁଖକୁ କାଳେ କଷ୍ଟ ହେବ, ଅଗ୍ନି ଭୟ କରିଗଲେ। ଭାଗବତରେ ଭଗବାନ କହିଛନ୍ତି ନା, ମଦ୍ ଭୟାତ୍ ବାଦି ବାତ ଓୟଂ ସୂର୍ଯ୍ୟସ୍ତପତି ମଦ୍ ଭୟାତ୍ ବର୍ଷତିନ୍ଦ୍ର ଧତି ଅଗ୍ନି ମୃତ୍ୟୁସ୍ତରତି ମଦ୍ ଭୟାତ୍। କପିଳଦେବ ତୃତୀୟ ପଚିଶ ଅଧ୍ୟାୟରେ ତାଙ୍କର ମା ଦେବତୀଙ୍କୁ କହିଛନ୍ତି ଏ କଥା, ମଦ୍ ଭୟାତ୍ ବାତି ବାତୋୟଂ, ଯେଉଁ ପବନ ଚଳାଚଳ କରୁଛନ୍ତି, ବାତି ବାତୋୟଂ ଭଗବାନଙ୍କ ଭୟରେ, ଭଗବାନଙ୍କ ଆଜ୍ଞାରେ ସେ କାର୍ଯ୍ୟ କରୁଛନ୍ତି। ଆମେ ଶୋଇଥିଲେ ମଧ୍ୟ ସେ ଆମକୁ ଯେଉଁ ପ୍ରାଣବାୟୁ ପ୍ରଦାନ କରୁଛନ୍ତି, ମଦ୍ ଭୟାତ୍ ବାତି ବାତୋୟଂ ସୂର୍ଯ୍ୟସ୍ତପତି ମଧ୍ୟ, ସୂର୍ଯ୍ୟଦେବ ମଧ୍ୟ ତାଙ୍କର ଭଗବାନଙ୍କର ଆଜ୍ଞାରେ ଭ୍ରମତି କାଳଚକ୍ର, ଯେଉଁ କାଳଚକ୍ର ରହିଛି ସୂର୍ଯ୍ୟଙ୍କର ଯେଉଁ ଚକ୍ର ରହିଛି ସେ ଚକ୍ରରେ ସେ ଘୁରି ବୁଲୁଛନ୍ତି, ତାଙ୍କର ଆଜ୍ଞାରେ ଭଗବାନଙ୍କର ଆଜ୍ଞାରେ ଭଗବାନ ଭୟରେ ସୂର୍ଯ୍ୟ ସ୍ଥପତି ମଧ୍ୟ ବର୍ଷତିନ୍ଦ୍ର ଇନ୍ଦ୍ର ଯେଉଁ ବର୍ଷା କରୁଛନ୍ତି ସେ ମଧ୍ୟ ଭଗବାନଙ୍କର ଆଜ୍ଞାରେ, ଦହତ ଅଗ୍ନି ଅଗ୍ନି ମଧ୍ୟ ଯେଉଁ ଦହନ କାର୍ଯ୍ୟ କରୁଛନ୍ତି ଭଗବାନଙ୍କର ଭୟରେ ଭଗବାନଙ୍କ ଆଜ୍ଞାରେ କରୁଛନ୍ତି, ଯାହାତ୍ୟାଗରି ମୃତ୍ୟୁ ଶରତ ମଧ୍ୟ ଯେମିତିକି ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଜ୍ଞାରେ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି, ଯମରାଜ ଭଗବାନଙ୍କ ଭୟରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଯେତେବେଳେ ଏ ଅଗ୍ନି ବହୁତ ଧୂମକେତୁ ବୋଲି କୁହାଯାଉଥିଲା, ଏ ଅଗ୍ନି ସିଏ ମଧ୍ୟ ଭୟ କରିଗଲେ, ତେଣୁ ସାଙ୍ଗେ ସାଙ୍ଗେ ସିଏ କ'ଣ ହୋଇଗଲେ ନା ସଦ୍ୟ ପରମ ସୁଶୀତଳ ସୁଗନ୍ଧ ମଧୁର ରସ ପାନ ହୋଇଗଲେ। ମଧୁର ରସ ପାନ କି ହୁଏ କ'ଣ ହେଲେ ନା ପରମ ସୁଶୀତଳ ହୋଇଗଲେ, ପରମ ସୁଶୀତଳ ଫ୍ରିଜରୁ ବାହାରିଲା ବେଳେ ହେଇଥିଲା ପରମ ସୁଶୀତଳ, ବହୁତ ସୁଶୀତଳ, ପରମ ସୁଶୀତଳ ବୋଲି କୁହାଗଲା। ଖାଲି ଶୀତଳ ନୁହଁ, ଖାଲି ସୁଶୀତଳ ନୁହଁ, ପରମ ସୁଶୀତଳ ମାନେ ଫ୍ରେଶ ବାହାରିଛି, ଫ୍ରିଜରୁ ବାହାରିଛି ଏଭଳି ଏଭଳି ଅଗ୍ନି ଥଣ୍ଡା ହୋଇଗଲେ। ଏଭଳି ଭଗବାନ ଶକ୍ତି ସବୁ ରହିଛି, ଭଗବାନଙ୍କର ସେଇ ଇଲେକ୍ଟ୍ରିକ ଏନର୍ଜିରେ ଗରମ ହେଉଛି, ହିଟର ଆସୁଛି, ହିଟିଂ କରୁଛି, ଗରମ କରୁଛି। ପାଶ୍ଚାତ୍ୟ ଜଗତରେ ଆମେ ଚିନ୍ତା କରୁଥିଲୁ, ଆମ ପିଲାମାନେ ସବୁ ବାହାରିଥିଲେ, ଆମେ ଚିନ୍ତା କରୁଥିଲୁ କେମିତି ସେମାନେ ଥଣ୍ଡାରେ ରହୁଛନ୍ତି, ଆମେ ଏଠି ଏତେ ଥଣ୍ଡାରେ ବହୁତ କଷ୍ଟ ଆମକୁ ହେଉଛି, ଆମେ ଭାବୁଥିଲୁ କେମିତି ସେମାନେ ରହୁଛନ୍ତି। ସେଠି ମାଇନସ୍ ହେଇଯାଉଛି, -20 ଡିଗ୍ରୀ ହେଇଯାଇଥିଲା ଗତ ବର୍ଷ, କେମିତି ସେମାନେ ରହୁଛନ୍ତି। ଆମେ ଥରେ ଯାଇଥିଲୁ, ଦେଖିଲୁ ପ୍ରକୃତରେ ସେଠି କିଛି ଅସୁବିଧା ନାହିଁ, ସେଠି ଏମିତି ରହିଛି, ସେଠି କିଛି ଅସୁବିଧା ନାହିଁ। ଆମେ ବରଂ କଷ୍ଟ ପାଉଛେ ଶୀତଦିନେ, ଶୀତଦିନେ ଆମେ ବଡ଼ କଷ୍ଟ ପାଉଛେ, କିନ୍ତୁ ତାଙ୍କର କିଛି ଅସୁବିଧା ନାହିଁ, ଚାରିଆଡ଼େ ବରଫ କିନ୍ତୁ ଆରାମରେ ସେମାନେ ରହିଛନ୍ତି। ଏଭଳି ବ୍ୟବସ୍ଥା କରିଦେଇଛନ୍ତି ବିଜ୍ଞାନ, ତାଙ୍କର ଆଧୁନିକ ବିଜ୍ଞାନ। ଆମେ ନଯାଇଥିଲେ କଥା ଜାଣିପାରିନଥାନ୍ତୁ, ଯିବାରୁ ଏଇଟା ଜାଣିଲୁ ପ୍ରକୃତରେ କିଛି ଅସୁବିଧା ନାହିଁ ତାଙ୍କର। ସେଇ ଇଲେକ୍ଟ୍ରିକ୍ ଏନର୍ଜି ଗରମ ହେଉଛି, ସେଇ ଇଲେକ୍ଟ୍ରିକ୍ ଏନର୍ଜି ଥଣ୍ଡା ହେଉଛି, ଫ୍ରିଜ୍ କରୁଛି, ଥଣ୍ଡା କରୁଛି। ଏସି ବର୍ତ୍ତମାନ ଦେଉଛି, ଖରାଦିନେ ଏସି ଦରକାର ହେଉଛି, ଶୀତଦିନେ ହିଟର୍ ଦରକାର ହେଉଛି, ସେଇ ଇଲେକ୍ଟ୍ରିକ୍ ଏନର୍ଜି ଦୁଇଟାକ ବିପରୀତ କାର୍ଯ୍ୟ କରୁଛି। ତେଣୁ ଏ ସ୍ୱୟଂ ଅଗ୍ନିଦେବ ଇଲେକ୍ଟ୍ରିକ୍ ଏନର୍ଜି ଯାହାଙ୍କର ଶକ୍ତି, ସିଏ ଯଦି ଏଭଳି ଭାବରେ କାର୍ଯ୍ୟ କରିପାରେ, ସ୍ୱୟଂ ଅଗ୍ନିଦେବ କାହିଁକି ନ କରିପାରିବେ। ପରମ ସୁଶୀତଳ ସୁଗନ୍ଧ ମଧୁର ରସ ହୋଇଗଲେ, ଏ ଅଗ୍ନି ରସ ସ୍ଥାନୀୟ ହୋଇଗଲେ, ପାନୀୟ ଭଳି ହୋଇଗଲେ, ଭଗବାନ ଚାହିଁଲେ ପାନ କରିବା ପାଇଁ। ତେଣୁ ଅଗ୍ନି ମଧ୍ୟ ସେଇଭଳି ଭାବରେ ନିଜକୁ ବଦଳେଇ ଗଲେ ଅଗ୍ନିଦେବ, ତାଙ୍କର ମଧ୍ୟ ଶକ୍ତି ରହିଛି ଦେବତା ସିଏ। ତେଣୁ ହେଇକରି କ'ଣ ହେଲେ ନା ଭଗବାନଙ୍କର କରକମଳ ତଳେ ଭଗବାନଙ୍କର ମୁଖ ହସ୍ତ ଦେଖାଇଦେଲେ, କର ହସ୍ତ ଦେଖାଇଦେଲେ, ହସ୍ତପଦ୍ମ ଦେଖାଇଦେଲେ, ତେଣୁ ଆସି ରହିଗଲେ ସିଏ ଅଗ୍ନି ଆସି ରହିଗଲେ। ଯଦୈବ ଗଣ୍ଡୁସି ମାତ୍ର ବହୁ, ଏତେ ଚାରିପଟେ ଅଗ୍ନି ହେଇଯାଇଥିଲା, ଧୂମକେତୁ ବୋଲି କୁହାଯାଉଥିଲା, ସେ ଗଣ୍ଡୁସି ହେଇଗଲେ। ଗଣ୍ଡୁସି କହିଲେ ଏତିକି ଯେଉଁ ଗଣ୍ଡରେ ହେଇଯିବେ ସେତିକି ହେଇଗଲେ, ଏତେ ବିରାଟ ସବୁ ସ୍ଥୂଳରୁ ସୂକ୍ଷ୍ମ ହେଉଛି, ସୂକ୍ଷ୍ମରୁ ସ୍ଥୂଳ ହେଉଛି, ସବୁ ଏସବୁ ଭଗବାନଙ୍କ ସୃଷ୍ଟିର ରହିଛି, ଇଏ ସୃଷ୍ଟିର ରହସ୍ୟ ସବୁ ରହିଛି। ତେଣୁ ଗଣ୍ଡୁସି ମାତ୍ର ହେଇଗଲେ ଭଗବାନ ତଦୈବ ଯୋଗଧୀଶ ମୁଖେନ ପିତ୍ୱେଦି, ଭଗବାନ ଯୋଗଧୀଶ ଖାଲି କୁହାଗଲା ଯୋଗଧୀଶ କିଭଳି ପାନ କରେ ନା ଏଇଭଳି ଭାବରେ ଗଣ୍ଡୁସି ହେଇଗଲା ସେ ଅଗ୍ନି, ସୁନ୍ଦର ପରମ ସୁଶୀତଳ ସୁଗନ୍ଧ ମଧୁର ରସ ହେଇଗଲା, ମଧୁର ରସ ହେଇଗଲେ, ସର୍ବତ ହେଇଗଲା ମଧୁର ରସ ଭଗବାନ ପାନ କଲେ। ମୁଖେନ ପିତ୍ୱଦି ଯୋଗଧୀଶ, ସେ ସବୁକିଛି କରିପାରିବେ ଯୋଗଧୀଶ। ତେଣୁ ଏଇଭଳି ଭାବରେ ପାନ କରିସାରିଲା ପରେ ଭଗବାନ କହିଲେ ଆଚ୍ଛା ଠିକ୍ ଅଛି ବର୍ତ୍ତମାନ ଆଖି ଖୋଲ। ସେମାନେ କିଛି ଦେଖିନାହାନ୍ତି, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ଏବଂ ଟୀକାମାନେ ଟୀକାକାରମାନେ ଦେଖୁଛନ୍ତି, ଜାଣୁଛନ୍ତି। ଆମେ ଟୀକାକାରଣ ମାଧ୍ୟମରେ ଆମେ ମଧ୍ୟ କଥା ଜାଣିଲେ, ଏଠି ମଧ୍ୟ ଆମର ବାବାଠାରୁ ମଧ୍ୟ ସେ କଥା କୁହାଯାଇ ନାହିଁ। ଏଠି ବିଶ୍ୱନାଥ ଠାକୁର ଟୀକାଟି ଦେଇଛନ୍ତି, ଆମର ଶ୍ରୀମଦ ରାଧାକୃଷ୍ଣ ସେ ମହାରାଜଙ୍କର ପ୍ରବଚନ ଶୁଣିକି ଆମେ ସବୁ କଥା ଜାଣିଲୁ, ନହେଲେ ଆମେ ଜାଣିପାରିନଥାନ୍ତୁ ମଧ୍ୟ, ଆମେ ମଧ୍ୟ ଜାଣିପାରିନଥାନ୍ତୁ। ବହୁତ କଥା ରହିଛି ଭଗବାନଙ୍କର, ସବୁ କଥା କେହି ଜାଣିପାରିବ ନାହିଁ, ବିଭିନ୍ନ ଟୀକାକାର ବିଭିନ୍ନ ଭାଷ୍ୟ ଦେଇଛନ୍ତି, ବିଭିନ୍ନ କଥା କହିଛନ୍ତି। ତେଣୁ ଭଗବାନ ଯେତେବେଳେ ପାନ କରିଦେଲେ, ବର୍ତ୍ତମାନ କହିଲେ ଏତେ ଏବେ ଖୋଲ ଆଖି ଖୋଲ, ସେମାନେ ଆଖି ବନ୍ଦ କରି ରହିଛନ୍ତି, ସେମାନେ ଜାଣିନାହାନ୍ତି। ଆ ଭିତରେ ସେ ମୁଞ୍ଜା ଟେବୁଲ୍ ଆସିକି ଘାଟରେ ବନ ପାଖରେ ପହଞ୍ଚିଗଲେଣି, ସବୁ ନିଆଁ ସବୁ ଚାଲିଗଲାଣି, ନିଆଁ ଲିଭିଗଲାଣି, ନିଆଁ ଆଉ ନାହିଁ, ନିଆଁ ପ୍ରଶ୍ନ ନାହିଁ, କିନ୍ତୁ ତଥାପି ସେ ଆଖି ବନ୍ଦ କରି ରହିଛନ୍ତି। ଅର୍ଡ଼ର ଆସିଲେ ଯାହା ଖୋଲିବେ ଆଖି କହିଛନ୍ତି ବନ୍ଦ କରିବା ପାଇଁ ବନ୍ଦ କରିବେ ମା' ବୈଷ୍ଣ କିଛି ଭୟ କରିବାର ନାହିଁ ବନ୍ଦ କରି ରହିଛନ୍ତି ଭଗବାନ କହିଲେ ଚକି ଖୋଲ ଅଛି କ ତେଣୁ ତତସ୍ଥ ସେଥିପାଇଁ ବ୍ୟବହାର କରା ଶବ୍ଦ ତତସ୍ଥ ତାପରେ ତାପରେ ଭଗବାନ କହିଲେ ସେତେବେଳେ ତେ ଅକ୍ଷୁଣୀ ଅକ୍ଷୁଣୀ ଅକ୍ଷୁଣ ଉନ୍ମିଲ୍ୟ ସେତେବେଳେ ସେମାନେ ଚକ୍ଷୁ ଖୋଲିଲେ ତେ ତତଶ୍ଚ ତେ ଅକ୍ଷିଣୀ ଉନ୍ମିଲ୍ୟ ପୁନର୍ଭାଣ୍ଡିର ମା' ପିତା ସେମାନେ ଦେଖିଲେ ଆରେ ଯେଉଁ ମୁଞ୍ଜାଟେ ବି ରହିଥିଲେ ଇସେକାଟ ବି ବେତବନ ଥିଲା ସେଟା ତ ନାହିଁ କିଛି ଏଠି କେଉଁଠି ନାହିଁ ଆମେ ତ ଭୌତ ଜଗତ ନାହିଁ ଆମେ ଚିନ୍ତା ଜଗତରେ ପହଞ୍ଚିଗଲେଣି ପ୍ରଭୁପାଦ ମହାରାଜ କଥା କହନ୍ତି ମାନେ ପ୍ରଶ୍ନ ପଚାରିଥିଲେ ପ୍ରଭୁ ପ୍ରଭୁପାଦ ଆମେ ଏତେ ବର୍ଷ ଏତେ ମାନେ କ'ଣ କୃଷ୍ଣ ବୋଲି ଜୀବ ଅନାଦି ବହିର୍ମୁଖ ଅନାଦି କାଳରେ ଆମେ ଏଇଠି ରହିଛେ ତାର ଠିକଣା ନାହିଁ କେବେ ଆମେ ଏଇ ଭୌତିକ ଜଗତରେ ଅଛେ କିନ୍ତୁ ଜଣେ ଯେତେବେଳେ ମୁକ୍ତ ହେବ ତାର କିଭଳି ଭାବରେ ଚିନ୍ତା ଆସିବା ତାର କିଭଳି ଭାବରେ ଭାବନା ହେବ ଏ କଥା ପଚାରିଥିଲେ ପ୍ରଭୁପାଦ ମହାରାଜ ଆମେ କଳ୍ପନା କହିପାରିବା ନାହିଁ କ'ଣ ହେବ ଆମର ଭାବ କିନ୍ତୁ ପ୍ରଭୁପାଦ ମହାରାଜ ମୁକ୍ତ ଥିବ ସେ ଜାଣନ୍ତି ସେ କହିଲେ ସେତେବେଳେ ଲାଗିବ ଯେମିତି ଗୋଟେ ଟ୍ୱିଙ୍କଲିଂ ଅଫ୍ ଆନ୍ ଆଏ ଏତେ ବିରାଟ କାଳ ଧରି ଆମେ ରହିଥିଲେ ଅନାଦି କାଳ ଧରି ରହିଥିଲେ ଜଣେ ଯଦି ମୁକ୍ତ ହୋଇଯିବ ଭଗବତ ଧାମକୁ ଯିବ ସେତେବେଳେ ତାକୁ ଲାଗିବ ଗୋଟେ ସ୍ୱପ୍ନ ଭଳି ଲାଗିବ ମୁଁ ଏ ଭୌତିକ ଜଗତରେ ଥିଲି ତାର ମନେ ପଡ଼ିବ ମୁଁ ଏ ଭୌତିକ ଜଗତରେ ଥିଲି ଗତିଗତ ଥିଲି ବିଭିନ୍ନ ସେବା କରିଥିଲି ଗୁରୁଦେବ କୃପା କରି ଆମକୁ ଉଦ୍ଧାର କରିଛନ୍ତି ଆମେ ଯେତେବେଳେ ବୈକୁଣ୍ଠ ଲୋକ ଯିବ ସେତେବେଳେ ଏକଥା ଜାଣିବେ ଏକଥା ବର୍ତ୍ତମାନ ଚିନ୍ତା କରୁଛନ୍ତି ସେମାନେ ତତଶ୍ଚେତେ ଅକ୍ଷିଣୀ ଉନ୍ମିଲ୍ୟ ଭଗବାନ କହିଲେ ଖୋଲ ଏଥିରେ ଚକ୍ଷୁ ଖୋଲ ସେତେବେଳେ ଚକ୍ଷୁ ଖୋଲିଦେଲେ ପୁନର୍ଭାଣ୍ଡିର ମା' ପିତ ଆଉ ନାହିଁ ସେ ମୁଞ୍ଜାଟ ବି ନାହିଁ କି ଅଗ୍ନି ନାହିଁ କିଛି ନାହିଁ ଆଉ ଭୌତିକ ଜଗତ ନାହିଁ ଚିତ୍ ଜଗତରେ ଆସି ପହଞ୍ଚିଗଲେ ଗୋଲକ ଧାମରେ ପହଞ୍ଚିଗଲେଣି ଆମ ସମସ୍ତଙ୍କ ସେଇ ଅବସ୍ଥା ଆସୁ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ଭଗବାନ କଥା ଭଗବାନ ଆମକୁ କହିଛନ୍ତି ଆଜ୍ଞା ଦେଇଛନ୍ତି ଗୁରୁଦେବ ମାଧ୍ୟମରେ ଅବଶ୍ୟ ଆମେ ଏସବୁ ଜାଣୁଛେ ଭଗବାନ ଆମକୁ ଆଜ୍ଞା ଦେଇଛନ୍ତି ତାଙ୍କୁ କହିଲେ ନିମିଲ୍ୟ ଲୋଚନା ଆନି ତୁମେ ଚକ୍ଷୁ ବନ୍ଦ କର ମା ଭୈଷ୍ଣ ସେଭଳି ଭାବରେ ଆମକୁ ମଧ୍ୟ ଭଗବାନ ଆଜ୍ଞା ଦେଇଛନ୍ତି କ'ଣ ଦେଇଛନ୍ତି ଆଜ୍ଞା ଆମକୁ ମଧ୍ୟ ଆଜ୍ଞା ଦେଇଛନ୍ତି ମା ସୂଚ ତୁମେ ସୂଚନା କର ନା ସର୍ବଧର୍ମାନ୍ ପରିତ୍ୟଜ୍ୟ ମା ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୁକ୍ତୈଷାମି ମା ସୂଚ ତୁମେ ସୂଚନା କର ନା ଏଠି କହିଲେ ମା ବୈଷ୍ଣ ତୁମେ ଭୟ କର ନା ଆଖି ବୁଝିଦିଅ ମୁଁ ତୁମର ସବୁ ବ୍ୟବସ୍ଥା କରିଦେବି ସେଇଭଳି ଭାବରେ ଭଗବାନ ଆମର ସବୁ ବ୍ୟବସ୍ଥା କରିଦେବେ ସର୍ବଧର୍ମାନ୍ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କରିଦେବା ଭଗବାନଙ୍କ ଶରଣରେ ଯିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ କେତେବେଳେ ଆମେ ଭୌତିକ ଜଗତରୁ ଭଗବତ ଧାମରେ ପହଞ୍ଚିଯିବା ଆମେ ବି ଜାଣିପାରିବା ନାହିଁ ଆଉ ଯେଉଁଭଳି ଭାବରେ ତାଙ୍କ ସାଙ୍ଗ ବାଳକମାନେ ମୁଞ୍ଜାଟପୁରୁ ଆସି ପହଞ୍ଚିଗଲେ ଭାଣ୍ଡିରେ ବଟରେ ପହଞ୍ଚିଗଲେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ତେଣୁ ସେଇଭଳି ଭାବରେ ଆମେ ମଧ୍ୟ ଦିନେ ଆଶ୍ଚର୍ଯ୍ୟ ହୋଇଯିବା ଆମେ ମଧ୍ୟ ଭବସାଗରକୁ ଉଦ୍ଧାର ପାଇ ଭଗବତ ଧାମରେ ପହଞ୍ଚି ଯାଇଥିବା ଗୋଟେ ଦିନ ତେଣୁ ଏଇଟା ଯେତେବେଳେ ଗୋପବାଳକମାନେ ଦେଖିଲେ ନିଶାମ୍ୟ ବିସ୍ମିତା ଆସନ୍ ବିସ୍ମିତ ହୋଇଗଲେ ସେମାନେ ଆମେ ମଧ୍ୟ ସେଇଭଳି ଭାବେ ବିସ୍ମିତ ହୋଇଯିବା ଆମେ ମଧ୍ୟ ଉଦ୍ଧାର ପାଇବା ଯେଉଁଭଳି ଭାବେ ଭଗବାନ ଉଦ୍ଧାର କରିଛନ୍ତି ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ ଭଗବାନ ରକ୍ଷା କରିବେ ନିଶ୍ଚିନ୍ତ ଭାବରେ ଏ ବିଶ୍ୱାସ ରଖିବାର ଅଛି ତେଣୁ ଆମେ ମଧ୍ୟ ସେ ଏ ଯେମିତି ତାଙ୍କ ଗୋପବାଳକମାନେ ସାଙ୍ଗମାନେ ବିସ୍ମିତ ହୋଇଯାଉଛନ୍ତି କେମିତି ଏଇଟା ହେଲା କେମିତି ମୁଞ୍ଜାଟପୁରୁ ଆମେ ଆସିଲୁ ଜାଣିବୁ ମଧ୍ୟ ପାରିଲୁ ନାହିଁ ମୁଞ୍ଜାଟପୁରୁ ଏଠିକି ଆସିଲୁ କେମିତି ଆସିଲୁ କ'ଣ ହେଲୁ କିଛି ନାହିଁ ତ ଆମେ କୁଆଡ଼େ ଗଲା ଭଳିଆ ଆମକୁ ଲାଗିଲାନି କିଛି ଚୁପଚାପ ଯେଉଁଠି ଠିଆ ହେଇଥିଲୁ ସେଇଠି ଆଖି ବୁଝିକି ଠିଆ ହେଇଥିଲା ଭଳିଆ ଲାଗିଲା ଅଗ୍ନି କୁଆଡ଼େ ଗଲା ମାଣ୍ଡିର ମୁଞ୍ଜାଟପୁରୁ କୁଆଡ଼େ ଗଲା ଆମେ ମାଣ୍ଡିର ପଟରେ ଆସି ପହଞ୍ଚିଗଲେ ସେ ଅଗ୍ନି କୁଆଡ଼େ ପଳେଇଲା ଆମେ କେମିତି ଏଠିକି ଆସିଲୁ କିଛି ଜାଣିପାରିଲୁନି ବିସ୍ମିତ ହୋଇଗଲେ ସେହିଭଳି ଭାବରେ ଆମେ ମଧ୍ୟ ବିସ୍ମିତ ହୋଇଯିବା ଭବ ସାଗରରୁ ଭୌତିକ ଜଗତରୁ ଯେତେବେଳେ ଭଗବାନ ଗୋଲକ ଧାମକୁ ଚାଲିଯିବା ଭଗବାନଙ୍କ ଧାମକୁ ଯାଇ ପହଞ୍ଚିଯିବା ସେତେବେଳେ ଆମେ ବିସ୍ମିତ ହୋଇଯିବା ତେଣୁ ନିଶାମ୍ୟ ବିସ୍ମିତା ଆସନ୍ ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ନିଶାମ୍ୟ ଏଇଠୁ ଦେଖିଲେ ଏଇସବୁ କଥା ଆଉ ଭବସାଗର ନାହିଁ ଭୌତିକ ଜଗତ ନାହିଁ ଚିତ୍ ଜଗତ ଆମେ ପହଞ୍ଚି ଯାଇଛେ ସେ ଦେଖିଲେ ସେବେଳେ ଦେଖିଲେ ଆଉ ମୁଞ୍ଜାଟ ବି ନାହିଁ ଇସିକାଟ ବି ନାହିଁ ବର୍ତ୍ତମାନ ଭାଣ୍ଡିର ବଟରେ ଆସି ପହଞ୍ଚି ଯାଇଛେ ତେଣୁ ଆସମ ଆତ୍ମାନ ଦାସ ମୋଚିତା, ଖାଲି ନିଜେ ମୋଚିତ ବା ନିଜେ ସେଥିରୁ ମୁକ୍ତ ପାଇଛନ୍ତି ତା ନୁହଁ, ଗାଭୀମାନେ ମଧ୍ୟ ତାଙ୍କର ନିଜ ଦେଖିଲେ ଆମ ଗାଭୀମାନେ ଅଛନ୍ତି ନା ନାହିଁ, ଦେଖିଲେ ଗାଭୀମାନେ ବି ଅଛନ୍ତି, ସମସ୍ତଙ୍କର ଗାଭୀମାନେ ସମସ୍ତେ ଦେଖୁଛନ୍ତି। ବହୁବଚନ କୁହାଯାଇଛି ନା, ତେ ତେ ହେଉଛି ବହୁବଚନ, ସ ତଉ ତେ, ଏକ ବଚନରେ ସ, ଦୁଇ ବଚନରେ ତଉ, ବହୁବଚନରେ ତେ ଲାଗିବ। ସବୁ ଗୋପବାଳକମାନେ ଯେତେବେଳେ ଚକ୍ଷୁ ଖୋଲି ଦେଇକି ବିସ୍ମିତ ହୋଇଗଲେ, ତାପରେ ଚିନ୍ତା କରୁଛି ଆମ ଗୋଧନ କୁଆଡ଼େ ଗଲା, ଯେତେବେଳେ ଗୋଧନ ବି ରହିଛନ୍ତି, ଗାସ ମୋଚିତା ତାଙ୍କର ଗାଭୀମାନେ ମଧ୍ୟ ମୁକ୍ତ ହୋଇଯାଇଛନ୍ତି, ସେମାନେ ମଧ୍ୟ ଆନନ୍ଦରେ କ'ଣ ତାକୁ କୁହନ୍ତି, ଖାଇସାରିଲା ପରେ ସେମାନେ ଯେଉଁ କୁହନ୍ତି ଚିକୁଳି କରନ୍ତା କ'ଣ ସେଇଟା କୁହନ୍ତି, ଏ ଯେଉଁ ଆଉ ଥରେ ଭିତରେ କ'ଣ କ'ଣ ତାକୁ କୁହନ୍ତି, କ'ଣ ପାକୁଳି, ପୁଣି ପାକୁଳି କରୁଛନ୍ତି ଆରାମରେ, ଆଉ କିଛି ଚିନ୍ତା ନାହିଁ ତାଙ୍କର, ସେଥିରେ କନ୍ଦନ କରୁଥିଲେ। ତେଣୁ ବାଳକମାନେ ମଧ୍ୟ ସାଙ୍ଗ ବାଳକମାନେ ବିସ୍ମିତ ହୋଇଗଲେ, ଏବଂ ନିଜେ ଦେଖି ଆତ୍ମାନ ଆତ୍ମାନ ନିଜେ ଦେଖିଲେ ଆମେ ସେ ଆଉ ମୁଞ୍ଜାଟ ବି ନାହିଁ, ଆଉ ନିଆଁ ନାହିଁ, କିଛି ନାହିଁ, ବର୍ତ୍ତମାନ ସୁଶୀତଳ ଜାଗାରେ ଆସି ପହଞ୍ଚିଗଲେ, ଭାଣ୍ଡିର ବଟରେ ପହଞ୍ଚିଗଲେ, ବହୁତ ଆନନ୍ଦିତ ହୋଇଗଲେ, ବିସ୍ମିତ ହୋଇଗଲେ, ଏବଂ ନିଜେ ଯେତେବେଳେ ମୁକ୍ତ ହୋଇଯାଇଛନ୍ତି ସେଥିରେ ଚିନ୍ତା କଲେ ଆମର ଗୋଧନ କୁଆଡ଼େ ଗଲେ, ସେତେବେଳେ ଦେଖିଲେ ଗାସ ମୋଚିତା, ଗାଭୀମାନେ ମଧ୍ୟ ଆସି ଆନନ୍ଦରେ ପାକୁଡ଼ି କରୁଛନ୍ତି, ଚାଲୁଛନ୍ତି, ଆଉ ସେଥିରେ କ୍ରନ୍ଦନ କରୁଥିଲେ, ସମସ୍ତେ ମୁକ୍ତ ହୋଇଯାଇଛନ୍ତି। ତେଣୁ କୃଷ୍ଣ ସେ ଯୋଗ ବିର୍ଯ୍ୟନ୍ତ ଯୋଗ ମାୟାନୁଭାବିତ ଦାବାଗ୍ନେରାତ୍ମନଂକ୍ଷମ ବିକ୍ଷତି ମେନିରେ ମରମ। ତେଣୁ କୃଷ୍ଣ ସେ ଯୋଗ ବିର୍ଯ୍ୟମ, କୃଷ୍ଣର ଏଇଭଳି ଭାବରେ କୃଷ୍ଣଙ୍କର ଦେଖିଛନ୍ତି, ବହୁତ ଐଶ୍ୱର୍ଯ୍ୟ ଦେଖିଛନ୍ତି, ଯୋଗ ଦେଖିଛନ୍ତି, ବହୁତ ଲୀଳା କରିଛନ୍ତି କୃଷ୍ଣ, ଅସୁର ମାତ୍ୟା କରିଛନ୍ତି, ବହୁତ କଥା କରିଛନ୍ତି କୃଷ୍ଣ, ଏସବୁ ଦେଖିଛନ୍ତି। ତେଣୁ ଯୋଗ ବିର୍ଯ୍ୟମ ତତ୍ ଯୋଗ ମାୟାନୁଭାବିତ, ତାଙ୍କର ଯେଉଁ ଯୋଗ ମାୟାରେ ଯେଉଁ ସବୁ କାର୍ଯ୍ୟ କରନ୍ତି, ଏଇଟା ସେମାନେ ଜାଣିଲେ, ଜାଣିପାରିଲେ, ଚିନ୍ତା କଲେ, ତେଣୁ ଦାବାଗ୍ନି ଆତ୍ମାନଂ କ୍ଷେମ, ଏଇ ଦାବାଗ୍ନି ହେଇଥିଲା, ଏଥିରୁ ଯେଉଁ ନିଜେ ମାନେ ସବୁ ଆତ୍ମାନଂ ନିଜେ ଯେଉଁ ମୁକ୍ତ ହୋଇଗଲେ, କ୍ଷେମ ବା ମଙ୍ଗଳ ପ୍ରାପ୍ତ ହୋଇଗଲେ, ବିକ୍ଷତେ ମେନିରେ ଅମରମ, ଏଇଟା ଯେତେବେଳେ ଜାଣିଲେ, ଚିନ୍ତା କଲେ, ଇଏ କହିଲେ ଇଏ ପ୍ରକୃତରେ ସାଧାରଣ ବାଳକ ନୁହଁ, ଆମେ ଯେଉଁ ଚିନ୍ତା କରିଥିଲେ ଆମର ସାଙ୍ଗ ବାଳକ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ନା, ସୀତା କହିଲେ କୃଷ୍ଣଙ୍କୁ ତୁମେ ଘୋଡ଼ା ହୁଅ, ମୁଁ ତୁମ କାନ୍ଧରେ ଚଢ଼ିବି, ତୁମେ ହାରିଯାଇଛ, କୃଷ୍ଣ କହିଲେ ନା ମୁଁ ରାଜାଙ୍କର ପୁଅ, ମୁଁ ତୁମ କାନ୍ଧରେ ବି ନାହିଁ, ତୁମେ ଗୋଟେ ଗୋପାଳ ବାଳକ, ମୁଁ ରାଜାଙ୍କର ପୁଅ, ନା ରାଜାଙ୍କର ପୁଅ, ତାହେଲେ ଠିକ୍ ଅଛି, ତୁ ଆମ ସାଙ୍ଗରେ ଖେଳିବୁ ନାହିଁ କହିକିରି କୃଷ୍ଣଙ୍କୁ ବସେଇଦେଲେ, ହରିଦାସ ସୂରଦାସ ତାଙ୍କର ସଙ୍ଗୀତରେ ରଚନା କରିଛନ୍ତି, ବସେଇଦେଲେ, ସେମାନେ ଖେଳିବା ଆରମ୍ଭ କଲେ, କୃଷ୍ଣ କନ୍ଦନ କଲେ, ନା ନା ମୁଁ ଘୋଡ଼ା ହେବି, ମୁଁ ତୁମକୁ ଭାଇ କିଛି ଅସୁବିଧା ନାହିଁ, ମୁଁ ତୁମ ଛଡ଼ା ରହିପାରିବି ନାହିଁ। ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆରେ ଆମେ ଯାହା ଉପରେ କାନ୍ଧ ଉପରେ ଚଢ଼ୁଥିଲୁ, ଏଇସବୁ ରହିଛି, ବର୍ତ୍ତମାନ ଚିନ୍ତା କରୁଛନ୍ତି ସେମାନେ ଯେ ମେନିରେ ଅମରମ, ଇଏ ଆମ ମନୁଷ୍ୟ ନୁହଁ, ଆମେ ମୃତ୍ୟୁ ମର, ଆମେ ସିଏ ଅମର, ସିଏ ଦେବତା, ଅମର ଦେବତାମାନଙ୍କର ଗୋଟେ ନାମ ହେଉଛି ଅମରା, ଅମରା ନିର୍ଜରା ଦେବା ତ୍ରିଦଶା ବିବୁଧା ସୁରା ସୁପ୍ରବାଣ ସୁମନସ ତ୍ରିଦିବ୍ୟବସ ଦିବୌକସ, ଏଇସବୁ ନାମ ଦେବତାମାନଙ୍କର ନାମ ସବୁ ରହିଛି। ଆମେ ପଢ଼ୁଥିଲୁ ଅଷ୍ଟମ କ୍ଲାସ୍ରେ, ଆମର ପଢ଼ା ହେଉଥିଲା ଅମରକୋଷରେ ସବୁ ପଢ଼ୁଥିଲୁ, ଆମେ ସେତେବେଳେ ପଢ଼ୁଥିଲୁ, ଏବେ ମନେ ଅଛି, ଏତେ ସବୁ ନାମ ଅଛି ଦେବତାମାନଙ୍କର, ଅମରା କାହିଁକି ତାଙ୍କୁ ଅମରା କୁହାଯାଏ, ଲୋକମାନେ ଭାବନ୍ତି ସେମାନେ ମରନ୍ତି ନାହିଁ, ନା ଅମରା କହିଲେ ତାଙ୍କର ବହୁତ ଆୟୁଷ ରହିଛି, ତାଙ୍କର ଗୋଟିଏ ଦିନ ଆମର ପୃଥିବୀର ଗଣନାରେ ଛଅ ମାସ, ସେଇଭଳି ଭାବରେ ତାଙ୍କ ରାତି ମଧ୍ୟ ଆମର ଛଅ ମାସ, ଏଇଭଳି ଭାବରେ ତାଙ୍କର ଗୋଟିଏ ଦିନ ରାତି ହୋଇଗଲେ ଆମର ଗୋଟିଏ ବର୍ଷ ଚାଲିଯାଉଛି, ଏଇଭଳି ଭାବରେ ସେମାନେ ଦଶ ହଜାର ବର୍ଷ ଜୀବନ ଧାରଣ କରନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି କଥା, ଦଶ ହଜାର ବର୍ଷ ଧରି ଜୀବନ ଧାରଣ କରନ୍ତି, ସେଥିପାଇଁ କୁହାଯାଉଛି ଅମରା ବୋଲି କୁହାଯାଉଛି, ବହୁତ ବର୍ଷ ତାଙ୍କର ଆୟୁଷ ରହିଛି। ତେଣୁ ବର୍ତ୍ତମାନ ଏମାନେ ଚିନ୍ତା କରୁଛନ୍ତି ମେନିରେ ଅମର, ଇଏ ପ୍ରକୃତରେ ଅମର, ଇଏ ଦେବତା ଜଣେ, ଭାବୁଥିଲୁ ଗୋପବାଳକ ବୋଲି ଆମେ ତା କନ୍ଧରେ ଚଢ଼ିଯାଉଥିଲୁ, ପ୍ରକୃତରେ ଇଏ ଜଣେ ଦେବତା, ଏଇଭଳି ଭାବ ଚିନ୍ତା ଆସିଗଲା, ଐଶ୍ୱର୍ଯ୍ୟ ଭାବ ଆସିଗଲା, ମଝିରେ ମଝିରେ ଐଶ୍ୱର୍ଯ୍ୟ ଭାବ ଆସିଯାଏ, ତାପରେ ପୁଣି ସେମାନେ ଭୁଲି ଯାଆନ୍ତି, ପୁଣି ମାଧୁର୍ଯ୍ୟ ଦ୍ୱାରା ତାଙ୍କର ଐଶ୍ୱର୍ଯ୍ୟଟା ଲୁକାୟିତ ହୋଇଯାଏ। ତେଣୁ ଏଇ ଭାବାର୍ଥରେ କୁହାଯାଉଛି ଯେ ଗୋପବାଳକମାନେ କେବେ ବି କୃଷ୍ଣଙ୍କ ସଙ୍ଗେ ସେମାନଙ୍କର ପ୍ରେମମୟୀ ସଖ୍ୟ ଭାବ ପରିତ୍ୟାଗ କରୁନଥିଲେ, ତେଣୁ କୃଷ୍ଣଙ୍କୁ ଭଗବାନ ବୋଲି ବିଚାର କରିବା ଅପେକ୍ଷା ତାଙ୍କର ଅଦ୍ଭୁତ ଶକ୍ତି ଦର୍ଶନ କରି ସେମାନେ ଭାବିଲେ ଯେ ସମ୍ଭବତଃ ସେ ଜଣେ ଦେବତା ଅଟନ୍ତି, କିନ୍ତୁ ଯେହେତୁ ଶ୍ରୀକୃଷ୍ଣ ଥିଲେ ସେମାନଙ୍କର ପ୍ରିୟତମ ସଖା, ତେଣୁ ସେମାନେ ମଧ୍ୟ ତାଙ୍କ ସମାନ ସ୍ତରରେ ଥିଲେ, ଆଉ ଏହିପରି ଭାବରେ ସେମାନେ ଭାବୁଥିଲେ ଯେ ସେମାନେ ନିଜେ ନିଜେ ନିଶ୍ଚୟ ଦେବତା ବି ଅଟନ୍ତି। ତେଣୁ ଆମେ ଯେତେବେଳେ ତାଙ୍କର ସଖା, ଆମର ସଖା ଯଦି ଦେବତା ହେଲା, ଅମର ହେଲା, ତାହେଲେ ଆମେ ମର ନୁହଁ, ଆମେ ମଧ୍ୟ ସେଇଭଳିଆ ଦେବତା, ଆମେ ମଧ୍ୟ ଏଠିକି ପଳାଇ ଆସିଛୁ। ପ୍ରକୃତରେ ଭଗବାନଙ୍କ ଲୀଳାରେ ସବୁ ଦେବତାମାନେ ଆସିଥିଲେ। ଭଗବାନ ଯେତେବେଳେ ତାଙ୍କ ଲୀଳା ସାଙ୍ଗ କଲେ, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ସେତେବେଳେ ସବୁ ଦେବତାମାନେ ଯେଉଁ ଯାଦବମାନେ ତାଙ୍କ ଭିତରେ ଯୁଦ୍ଧ କରିକି ସବୁ ମୃତ୍ୟୁବରଣ କଲେ, ମୃତ୍ୟୁବରଣ କରି ପ୍ରକୃତ ତାଙ୍କ ଦେବଲୋକକୁ ସବୁ ଗଲେ। କିଏ ଯେଉଁ ଯିଏ ଯେଉଁଠୁ ଆସିଥିଲେ ସେ ସବୁ ଗଲେ। ଯେଉଁମାନେ ଭଗବାନଙ୍କ ଧାମରୁ ଆସିଥିଲେ ସେମାନେ ଭଗବତ ଧାମକୁ ଗଲେ। ଯେଉଁମାନେ ସ୍ୱର୍ଗଲୋକରୁ ଆସିଥିଲେ ସେମାନେ ସ୍ୱର୍ଗଲୋକକୁ ଗଲେ। ଯିଏ ଯେଉଁଠୁ ଆସିଥିଲେ ସେମାନେ ସବୁ ସେଇଠି ଗଲେ। ତେଣୁ ଇଏ ଭାବୁଛନ୍ତି ଆମେ ମଧ୍ୟ ସେଭଳି ଦେବତା, ଆମେ ଆମେ ସାଧାରଣ ମୃତ୍ୟୁ ସଂସାର ଲୋକ ନୁହଁ, ଆମେ ସେଇ ଅମରା, ଆମେ ମଧ୍ୟ ସେଇଭଳିଆ ଦେବତା ଚିନ୍ତା କଲେ। ଏହିପରି ଭାବରେ କୃଷ୍ଣଙ୍କର ଗୋପବାଳକ ସଖାମାନେ ଭାବରେ ଅଭିଭୂତ ହୋଇ ପଡ଼ୁଥିଲେ। ଏହିଭଳି ଭାବରେ ସେମାନେ ସବୁ ଏଇ ଦାବାନରୁ ଉଦ୍ଧାର ପାଇଲେ। ବର୍ତ୍ତମାନ ପନ୍ଦର ଷୋହଳ କହିବି ଗାସନିବଟ୍ୟ ସାୟନି ସହ ରାମ ଜନାର୍ଦ୍ଦନ ବେଣୁ ବିରଣୟନ ଗୋଷ୍ଠମ ଅଗାଧ ଗୋପୀ ରବିସ୍ତୁତ। ତେଣୁ ବର୍ତ୍ତମାନ ସବୁ ଲୀଳା ସରିଗଲା, ସନ୍ଧ୍ୟା ହୋଇଗଲାଣି। ତେଣୁ ବର୍ତ୍ତମାନ ଭଗବାନ କହିଲେ ଏତିକ ଯିବା, ବ୍ରଜକୁ ଚାଲିଯିବା, ଆଉ ରହିବାନି, ସନ୍ଧ୍ୟା ହୋଇଗଲାଣି। ତେଣୁ ଗା ସନ୍ନିବଟ୍ୟ ସାୟାନି ସାୟନ ସନ୍ଧ୍ୟା ସନ୍ଧ୍ୟା ସମୟ ଆସିଗଲା ସାୟାନି। ତେଣୁ ବର୍ତ୍ତମାନ ଗାଭୀମାନଙ୍କୁ ସବୁ ନେଉଟିଆ ପଛୁଟି ନେବା ପାଇଁ ନେଉଟି ହେବା ପାଇଁ ସବୁ ରଖିଲେ, କାହିଁକିନା ଆ ପୂର୍ବରୁ ସବୁ ମୃତ୍ୟୁବରଣ କରିଥିଲେ, ଯେଉଁ କାଳିଆ ହ୍ରଦର ଜଳପାନ କରି। ବର୍ତ୍ତମାନ ମଧ୍ୟ ଦାବାଗ୍ନିରେ ସେମାନେ ସବୁ ଦହ୍ୟମାନ ହୋଇଯାଇଥିଲେ। ତେଣୁ କାଳେ କିଏ ଅସୁବିଧା ହେଲା, କେବଳ ଅସୁବିଧା କିଏ ଅସୁବିଧା କିଏ ନାହାନ୍ତି କ'ଣ ସବୁ ଦେଖିକରି ସନ୍ନିବର୍ତ୍ତିଆ ବୋଲି କୁହାଯାଉଛି। ଆଗରୁ ଚିନ୍ତା କରୁନଥିଲେ, ସେମାନେ ଖେଳି ଖେଳିକି ଯାଉଥିଲେ, ସେମାନେ ଗାଭୀମାନେ ମଧ୍ୟ ଯାଉଥିଲେ, କିନ୍ତୁ ଏବେ ସବୁ ଚିନ୍ତା କରିକି ଦେଖୁଛନ୍ତି କାଳେ କିଏ ରହିଗଲା କି ଗାଈ, ସବୁ ଗଣିକିରି ଇଏ କରି ଗାଁ ସନ୍ନିବର୍ତ୍ତିୟ ଗାଁ ବହୁବଚନ କୁହାଯାଇଛି। ସମସ୍ତଙ୍କୁ ନେଇ ସନ୍ନିବର୍ତ୍ତିୟ ତାଙ୍କୁ ସବୁ ନେଇକରି ସାୟନେ ସନ୍ଧ୍ୟା ସମୟ ଆସିଗଲା। ସହ ରାମ ଜନାର୍ଦ୍ଦନ, ସହ ରାମ ରାମଙ୍କ ସହିତ ଜନାର୍ଦ୍ଦନ, ଜନାର୍ଦ୍ଦନ ଶବ୍ଦ କହିକି ବ୍ୟବହାର କଲେ ସୁଖଦେବ ଗୋସ୍ୱାମୀ ନା। ଏହିଭଳି ଭାବରେ ତାଙ୍କର ଜନମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କର ଏଇ ଦାବାଗ୍ନିରୁ ତାଙ୍କୁ ଉଦ୍ଧାର କଲେ, ତାଙ୍କୁ କେତେ ଆନନ୍ଦ ପ୍ରଦାନ କରିଥିବେ। ଜନାର୍ଦ୍ଦନ, ଜନାର୍ଦ୍ଦନ ଶବ୍ଦର ଦୁଇଟି ଅର୍ଥ ରହିଛି, ଆମେ କହିଥିଲୁ ଆଗରୁ। ଜନାର୍ଦ୍ଦନ କହିଲେ ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ଦୁଃଖ ପ୍ରଦାନ କରିବେ। ଜନାର୍ଦ୍ଦନ ଅର୍ଦ୍ଦନ କହିଲେ ତାଙ୍କୁ ପୀଡ଼ା ପ୍ରଦାନ କରିବେ, ଆଉ ଗୋଟିଏ ଅର୍ଦ୍ଦନ ଅର୍ଥ ହେଉଛି ତାଙ୍କୁ ଆନନ୍ଦ ପ୍ରଦାନ କରିବେ ଜନାର୍ଦ୍ଦନ। ତେଣୁ ଆଜି ତାଙ୍କ ସାଙ୍ଗ ଗୋପବାଳକମାନେ ସାଙ୍ଗମାନେ ବହୁତ ଆନନ୍ଦରେ ତାଙ୍କ ସହିତ ପୁଣି କ୍ରୀଡ଼ା କରି ପୁଣି ଫେରୁଛନ୍ତି। ଏତେ ଫେରିଲା ବେଳେ ଆଉ ବେଶୀ କ୍ରୀଡ଼ା ନାହିଁ। ବେଣୁ ବିରଣୟନ ଗୋଷ୍ଠମ, ବେଣୁ ବାଦନ କଲେ ଭଗବାନ, ବେଣୁ ବାଦନ ଅନ୍ୟମାନେ ମଧ୍ୟ ତାଙ୍କର ବି ବେଣୁ ରହିଛି, ସେମାନେ ମଧ୍ୟ ବାଦନ କରୁଛନ୍ତି, ଆଉ ଖେଳାଖେଳି ନାହିଁ, ଏଥିରେ ବେଣୁ ବାଦନ କରୁଛନ୍ତି। କାହିଁକି ବେଣୁ ବାଦନ କଲେ? ଅଗାଧ ଗୋପୈର ଅଭିଷ୍ଟୁତ, ଅଭିଷ୍ଟୁତ କହିଲେ ସେମାନେ ଅଗାଧ ମାନେ ଫେରି ଆସିଲେ। ଏଠି ଅଗାଧ ଶବ୍ଦ ବ୍ୟବହାର କରାଯାଇଛି। ଅଗାଧ କହିଲେ ଏଠି ବର୍ତ୍ତମାନ ଲୀଳା ଚାଲିଥିଲା, ବୃନ୍ଦାବନରେ ଲୀଳା ଚାଲିଥିଲା, ଭାଣ୍ଡେରବନ ପାଖରେ ସେସବୁ ଲୀଳା ଚାଲିଥିଲା, ସୁଖଦେବ ଗୋସ୍ୱାମୀ ସେଠି ଥିଲେ, ସେଠି ଦେଖୁଥିଲେ, ଯଦିଓ ସେ ରହିଛନ୍ତି ସୁକରତାଲରେ, କିନ୍ତୁ ତାଙ୍କର ଦୃଷ୍ଟି ନିକ୍ଷେପ ଥିଲା ସେଠି ବୃନ୍ଦାବନ, ସେ ଯେଉଁ ଭାଣ୍ଡେରବନ, ସେ ମୁଞ୍ଜାଟବି, ସେଠି ସବୁ ସେ ଦେଖୁଥିଲେ, ତାଙ୍କୁ ସବୁ ଦେଖୁଥିଲେ। ବର୍ତ୍ତମାନ ସେ ଆଉ ବୃନ୍ଦାବନ ନା, ମାନେ ସେ ଭାଣ୍ଡେରବନ ପାଖରେ ରହନ୍ତି, ଭଗବାନ କଥା କହୁଛନ୍ତି, ଭଗବାନ କଥା କହୁଛନ୍ତି ମାନେ ସେ ସବୁ ଦେଖୁଛନ୍ତି, ତାଙ୍କ ଦର୍ଶନ ହେଉଛି। ତେଣୁ ବର୍ତ୍ତମାନ ଯେତେବେଳେ ସିଏ କୁହାଗଲା ଯାଉଛନ୍ତି ବେଣୁ ବିରଣାନ ଗୋଷ୍ଠମ ଯାଉଛନ୍ତି, ଇଏ ମଧ୍ୟ ପଳେଇଲେ ଗୋଷ୍ଠୀକୁ ପଳେଇଗଲେ, ସୁଖଦେବ ଗୋସ୍ୱାମୀ ସେଇଠୁ ରହିକରି ଗୋଷ୍ଠୀକୁ ଯାଇ ପହଞ୍ଚିଗଲେଣି। ତେଣୁ କହିଲେ ଅଗାଧ ଶବ୍ଦ ବ୍ୟବହାର କରାଗଲା, ଅଗାଧ ଆସି ପହଞ୍ଚିଗଲେ, ନହେଲେ କହିଥାନ୍ତେ ମାନେ କ'ଣ ଯଜଉ ଗଲେ ବୋଲି କୁହାଯାଇଥାନ୍ତା, କିନ୍ତୁ ଅଗାଧ ଆସିଗଲେ ମାନେ ସିଏ ପହଞ୍ଚିଗଲେ ଗୋଷ୍ଠୀରେ, ସିଏ ମଧ୍ୟ ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ, ସିଏ ମଧ୍ୟ ଯାଇକି ଦେଖୁଛନ୍ତି, ଓ ଆସି ପହଞ୍ଚିଗଲେ ଅଗାଧ ଗୋପୀ ଅଭିଷ୍ଟୁତ ଉପମାନ ସହିତ ଆସି ପହଞ୍ଚିଗଲେ, ପୁଣି ବ୍ରଜକୁ ଆସିଗଲେ। ଏଠି ଯେଉଁ ବାଂଶୁରୀ ବାଦନ କଲେ, ଏ ବଂଶୁରୀର ବହୁତ ଲୀଳା ଅଛି ଭଗବାନ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ଗୋଟେ ବଂଶୀ ଗୀତି ଗୋଟେ ଦେବେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ, ବଂଶୀ ଉପରେ ମାନେ ସ୍ପେଶାଲି ବଂଶୀ ଉପରେ କଥା କହିବି। ଭଗବାନଙ୍କର ଯେଉଁ ଯେତେ ମାଧୁରୀ ଅଛି, ବେଣୁ ମାଧୁରୀ ଗୋଟିଏ ମାଧୁରୀ, ଭଗବାନ କୃଷ୍ଣଙ୍କର ସହିତ ଅନ୍ୟ ବିଷ୍ଣୁ ତତ୍ତ୍ୱମାନେ ମଧ୍ୟ ସମାନ ହୋଇପାରିବେ ନାହିଁ ଚାରୋଟି ତତ୍ତ୍ୱରେ। ଗୋଟେ ହେଉଛି ବେଣୁ ମାଧୁରୀ, ଗୋଟେ ଲୀଳା ମାଧୁରୀ, ଗୋଟେ ହେଉଛି ପ୍ରେମ ମାଧୁରୀ, ଗୋଟେ ହେଉଛି ଲୀଳା ବେଣୁ ବେଣୁ ପ୍ରେମ ଲୀଳା ଆଉ ରୂପ ମାଧୁରୀ, ଭଗବାନ ରୂପ ମାଧୁରୀ। ତେଣୁ ସତର ଅଧ୍ୟାୟରେ ଯେଉଁ ଲୀଳାଟି କରିଥିଲେ ଭଗବାନ କାଳିଦମନ ଲୀଳାଟି, ଷୋହଳ ଅଧ୍ୟାୟରେ ଏଠି ଭଗବାନ ଲୀଳା ମାଧୁରୀ ପ୍ରକାଶ କରିଥିଲେ। ଷୋହଳ ଏବଂ ସତର ଏଇ ଦୁଇଟି ଅଧ୍ୟାୟରେ ଭଗବାନ ନୃତ୍ୟ କଲେ, କାଳିଆର ଫଣାରେ ନୃତ୍ୟ କଲେ, ଇଏ ଅସମ୍ଭବ କାର୍ଯ୍ୟ, କେହି କରିପାରିବେ ନାହିଁ ଏ ଲୀଳା। କାହିଁକିନା ସବୁ ଫଣା ଚାହୁଁଥିଲେ ଦର୍ଶନ କରିବା ପାଇଁ ଭଗବାନଙ୍କୁ, କିନ୍ତୁ ଯେଉଁ ଫଣା ଚାହୁଁଥିଲେ ଦର୍ଶନ କରିବେ ଭଗବାନ ସେହି ଫଣା ଉପରେ ପାଦ ନିକ୍ଷେପ ପାଦ ପାଦ କ'ଣ କ'ଣ ପାଦ ମାନେ କୁଟନ କରୁଥିଲେ, କୁହନ୍ତୁ କୁଟନ ଏଇ କୁଟୁଥିଲେ, ଯେମିତି ହେମଦସ୍ତାରେ କୁଟନ୍ତି ସେଇଭଳି ଭାବରେ କୁଟୁଥିଲେ ଛୋଟ ପିଲା, ତାକୁ ଲାଗୁଥିଲା ଦମ ରକ୍ତ ବାନ୍ତି ହୋଇଯାଉଥିଲା। ତେଣୁ ସେଇଭଳି ଭାବରେ ପାଦ ପକାଉଥିଲେ, ପାଦକୁ ନିକ୍ଷେପ ପ୍ରହାର କରୁଥିଲେ, ଏବଂ ନୃତ୍ୟର ଶୈଳୀ ରହିଥିଲା ଠିକ୍ ଭାବରେ, ନୃତ୍ୟର ଶୈଳୀ ଏପଟ ସେପଟ ହେଇନାହିଁ, ଇଏ ଅଦ୍ଭୁତ ଲୀଳା, ସେଥିପାଇଁ ଲୀଳା ମାଧୁରୀ ବୋଲି କୁହାଯାଏ ଏଇଟାକୁ। ଆଉ ଏଠି ବେଣୁ ମାଧୁରୀ ମଧ୍ୟ ସାଙ୍ଗରେ ରହିଛି ଭଗବାନ ବେଣୁ ମାଧୁରୀ ସ୍ୱତନ୍ତ୍ର, ବେଣୁ ସହିତ କେହି ତାଙ୍କ ସହିତ କେହି ସମାନ ହୋଇପାରିବନି ବେଣୁରେ, ବେଣୁରେ ସେ ବହୁତ କଥା କହନ୍ତି ଭଗବାନ। ଯେଉଁ ଆମର ଭାଗବତଙ୍କ ଆରମ୍ଭରେ ଯେଉଁ ଶ୍ଳୋକ କୁହାଯାଇଛି, ତେନି ବ୍ରହ୍ମ ହୃଦା ଦାଦି କବୟେ, ବ୍ରହ୍ମାଙ୍କୁ ଯେଉଁ ସବୁ ଜ୍ଞାନ ଦେଲେ ଏଇ ବେଣୁ ମାଧ୍ୟମରେ ଦେଲେ, ବଂଶୀ ମାଧ୍ୟମରେ ଦେଲେ, ବଂଶୀ ପ୍ରିୟ ସଖୀ ବୋଲି କୁହାଯାଏ ସେ ଜଗତରେ, ବଂଶୀ ହେଉଛି ପ୍ରିୟ ସଖୀ ସମସ୍ତଙ୍କର ପ୍ରିୟ ସଖୀ, ବଂଶୀ ମାଧ୍ୟମରେ ସେ ସବୁକିଛି କରିପାରିବେ। ଭଗବାନ ଯେଉଁ ଗାଭୀମାନଙ୍କୁ ବୁଲାନ୍ତି ଡାକନ୍ତି ସେଇ ବେଣୁ ମାଧ୍ୟମରେ ଡାକନ୍ତି। ରାସଲୀଳା ଆରମ୍ଭ ହେବା ପରେ ରାସଲୀଳା ଯେଉଁ କରିବେ ସେ ମଧ୍ୟ ସେଇ ବେଣୁ ମାଧ୍ୟମ ବଂଶୀ ମାଧ୍ୟମରେ ସେ ତାକୁ ଡାକିବେ, ଗୋପୀମାନଙ୍କୁ ଡାକିବେ, ଆଉ କେହି ଶୁଣିପାରିବେ ନାହିଁ। ଇଏ ଅଦ୍ଭୁତ ବେଣୁର କଥା ସବୁ ରହିଛି, ବେଣୁ ଉପରେ ବହୁତ କଥା ରହିଛି, ବେଣୁ ମାଧୁରୀ ଭଗବାନଙ୍କର, ବୃନ୍ଦାବନେ ବଂଶୀ କିଏ ବଜାଇଲା, ତା'ର ଅଦ୍ଭୁତ ଲୀଳା ସବୁ ରହିଛି ବଂଶୀର। ତେଣୁ ସେଇ ବଂଶୀ ବାଦନ କରି ବେଣୁ ବିରଣୟନ ଗୋଷ୍ଠମ, ଏହାର ବହୁତ ଅର୍ଥ ରହିଛି ମଧ୍ୟ। ବେଣୁ ଯେଉଁ ବାଦନ କରୁଛନ୍ତି ସେତେବେଳେ ଯେଉଁମାନେ ଯେଉଁମାନେ ଥିଲେ ବନରେ ଥିଲେ, ବୃନ୍ଦାବନରେ ଥିଲେ, ବୃନ୍ଦାବନବାସୀମାନେ ଯେଉଁମାନେ ପଶୁପକ୍ଷୀ ଇତ୍ୟାଦି ଯିଏ ସବୁ ଯେଉଁମାନେ ଆଦିବାସୀମାନେ ମଧ୍ୟ ଥିଲେ ବଣରେ, ତାଙ୍କର ମନ ଦୁଃଖ ହୋଇଗଲା, ତାଙ୍କର ମନ ଦୁଃଖ ହେବ, ଚାଲିଯିବେ ଭଗବାନ ଚାଲିଯିବେ, ବର୍ତ୍ତମାନ ତାଙ୍କ ଲୀଳା ସରିଗଲା ଚାଲିଯିବେ, ଆଉ ଦେଖିପାରିବେ ନାହିଁ ଭଗବାନଙ୍କ ରୂପ, ଭଗବାନ ଲୀଳାକୁ ଦେଖିପାରିବେ ନାହିଁ। କିନ୍ତୁ ଏ ବେଣୁ ଶୁଣି ଶୁଣି ବ୍ରଜରେ ତାଙ୍କର ପିତାମାତାମାନେ, ତାଙ୍କର ଯେଉଁ ପ୍ରିୟସୀମାନେ ଅଛନ୍ତି, ଗୋପୀମାନେ ଅଛନ୍ତି, ସେମାନେ ଆନନ୍ଦ ତାଙ୍କର ହୋଇଗଲା, ନା ବେଣୁ ବାଜିଲେ ମାନେ ଆସିଗଲେ ବର୍ତ୍ତମାନ କାନା ଆସିବେ ତାଙ୍କର ଆନନ୍ଦ, କାହିଁକିନା ତାଙ୍କର ପର ବର୍ଣ୍ଣନା କରାଯିବା ଶ୍ଳୋକଟି ରହିଛି। ଭଗବାନ ବିରହରେ ଗୋଟିଏ ମୁହୂର୍ତ୍ତ ତାଙ୍କୁ ଯୁଗ ଶହେ ଯୁଗ ଭଳି ଲାଗୁଥିଲା, ପର ବର୍ଣ୍ଣନା କରାଯିବ। ତେଣୁ ଯେଉଁ ବେଣୁ ବାହନ କରୁଛନ୍ତି ସେମାନେ ସବୁ ଆନନ୍ଦ ତାଙ୍କ ପାଇଁ, ତାଙ୍କ ପ୍ରତି ତାଙ୍କର ସବୁ ଆନନ୍ଦ ଆସିଯାଉଛି, ଓ ଆମର ପ୍ରିୟ ଆସିଗଲେ, ସଖା ଆସିଗଲେ କହିକି ସେମାନେ ସବୁ ଘରୁ ବାହାରି ଆସିବେ, ଦେଖିବେ ତାଙ୍କ ଦୃଶ୍ୟକୁ, ତାଙ୍କ ରୂପକୁ ଦେଖିବେ, ଏସବୁ ପରେ ସବୁ ବର୍ଣ୍ଣନା କରାଯିବ, ବିସ୍ତାର ଭାବେ ବର୍ଣ୍ଣନା କରାଯିବ। ତେଣୁ ବେଣୁର ବହୁତ ବେଣୁ ବାଦନର ବହୁତ ପ୍ରକାର ରହିଛି, ଅର୍ଥ ରହିଛି, ତାତ୍ପର୍ଯ୍ୟ ରହିଛି। ତେଣୁ ଆଉ ଗୋଟେ ଶ୍ଳୋକ ଅଛି ଆମେ ଶେଷ କରିଦେବା, ଏ ବହୁତ ବିରାଟ ମାନେ ଏହାର ବହୁତ ତାତ୍ପର୍ଯ୍ୟ ଅଛି, ବହୁତ ଭାବାର୍ଥ ରହିଛି, କିନ୍ତୁ ଆଜି ସାରିଦେବା, ଶେଷ କରିଦେବା କଥାଟି। ଲାଷ୍ଟ ଶ୍ଳୋକରେ କୁହାଯାଉଛି, ଗୋପୀନାଂ ପରମାନନ୍ଦ ଆସିତ୍ ଗୋବିନ୍ଦ ଦର୍ଶନେ କ୍ଷଣଂ ଯୁଗ ଶତମିବ ଯାସଂ ଜେନ ବିନା ଭବତ୍। ଏ ଶେଷ ଶ୍ଳୋକଟି, ଗୋପୀନାଂ ପରମାନନ୍ଦ, ବେଣୁ ଯେଉଁ ବାଦନ କଲେ ଗୋପୀମାନଙ୍କର ବହୁତ ଆନନ୍ଦ ଆସିଗଲା, ପରମାନନ୍ଦ ପରମାନନ୍ଦ ଆନନ୍ଦ ଆମେ ଜାଣିନେ ପ୍ରକୃତରେ, ଭୌତିକ ଜଗତରେ ଆମେ ଆନନ୍ଦ କ'ଣ ଜାଣିନେ, ଆମେ ଯେଉଁ ସୁଖକୁ ଭାବୁଛେ ଆନନ୍ଦ ବୋଲି ସେଇଟା ପ୍ରକୃତ ଆନନ୍ଦ ନୁହଁ। ଭଗବତ ଗୀତାରେ ଭଗବାନ କହିଲେ, ଯେହି ସଂସ୍ପର୍ଶତା ଭୋଗା ଦୁଃଖ ଜୋନ ଏବେ ଆଦ୍ୟ ଅନ୍ତବନ୍ତ କୌନ୍ତିଏ ନହତି ଶ୍ରୀରମତି ବୁଦ୍ଧ। ସାଧାରଣତଃ ଭୌତିକ ଜଗତରେ ଯେଉଁମାନେ ଆନନ୍ଦ ପାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଏଇ ଆମର ଭୌତିକ ଇନ୍ଦ୍ରିୟମାନଙ୍କର ଦ୍ୱାରା କିଛି ସଂସ୍ପର୍ଶତା ଭୋଗା ଏଇଥିରୁ ସୁଖ ପାଇବା ପାଇଁ ଚାହୁଁଛନ୍ତି, ଏଇଟା ପ୍ରକୃତରେ ଆନନ୍ଦ ନୁହଁ, ଏଇଟା ହେଉଛି ଦୁଃଖ ଜୋଳେ, ଏଇଟା ହେଉଛି ଦୁଃଖ, ଦୁଃଖକୁ ସେମାନେ ସୁଖ ବୋଲି ଭାବୁଛନ୍ତି। ଆଉ ଯଦି ବା କିଛି ସୁଖ ଅଛି, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, ତେଣୁ ସେ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ବୈଦ ବିଦୁରଙ୍କୁ ବିଦୁର ମୈତ୍ର ମୁନିଙ୍କୁ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ପ୍ରଶ୍ନଟି ପଚାରିଛନ୍ତି, ପଞ୍ଚମ ଅଧ୍ୟାୟରେ ପ୍ରଶ୍ନ ପଚାରିଛନ୍ତି, ସୁଖାୟ କର୍ମାଣି କରୋତି ଲୋକେ ନହତେ ସୁଖଂ ବା ଅନ୍ୟତ ଉପାରମଂ ବା ବିନ୍ଦିତ ଭୂୟ ତଥୈବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଧେନ। ସମସ୍ତେ ଚାହୁଁଛନ୍ତି ଆନନ୍ଦ ପାଇବା ପାଇଁ, ସୁଖ ପାଇବା ପାଇଁ, सुखाय कर्माणि करोति लोके जिते सब कर्म होती भौतिक जगत रे समस्ते चाहूँ सुख पायापी कि दुख पायापी कर्म करूना सुखाय कर्माणि करोति लोके न ते सुखं बा अन्य उपारं बा से प्रकृति से सुख प्राप्त हो पारती ना बा दुखर मध्य निवृत्ति हो पारती ना बर कौन हुए ना बिंदे तो भूय तथे दुख सुख पाया चेष्टा करु आधिक रु अधिक दुख से पाते बिंदे तो भूय तथे दुख जदत्र दुख भगवान बदेन विद्रमणि कहते मैत्र को प्रभु भगवान आपण कहतु आम कमी आनंद प्राप्त हवा प्रकृत आनंद भगवान पादपद्म रही भगवान पादपद्म जो मैंने आश्रय ने से प्रकृत आनंद प्राप्त हे ये आनंद आनंद बुद्धिवर्धन आनंद सर ना प्रति क्षण में आनंद बढ़ी बढ़ जा गोपी मानक आनंद बढ़ी जाऊँ गोपीना परमानंद आसित गोविंद दर्शन सब पड़े आसिले वेणुवादन शुणिकी से भगवान बाहर वेणुवादन करेठ से पड़े आस घर आस देखुंत के देखा आम प्रिय को देखा जो जो गोधूली गाभी मैंने जाती सब धूली सब बाहर धुमाक धुमाक धुमरा हो जाती जान लें कान आसीगले गाभी मैंने आग आसवे आगे आगे गोआ पचे पचे गोआल छोट सुमेर मदन गोपाल कितने सुंदर सुंदर गीत सब रही तेणु गोपाल मान जो गोखुर रज सब रही सब धूली हो देखी हो ये आसीगले दूर देखिपे गोपी मान आनंद बढ़ी जाते गाभी मैंने पास कर गले पास कर कृष्ण को देखुं गोविंद दर्शन गोविंद दर्शन गोविंद कहगला गोविंद कहीं गोविंद कहले सुखदेव गोस्वामी कहीं शब्द व्यवहार कले गोविंद आनंद प्रदान करते गोविंद गो गो अर्थ हो गाभी गोर अर्थ हो इंद्रिय तेणु जे गाभी मान को इंद्रिय मान को आनंद प्रदान कर सी हूँ गोविंद आज भगवान दर्शन रे गोपी मान विशेष भाव में ये गोपी मान कथा कहुई है गोपी मैंने आसित गोपीना परमानंद कहगला गोपीना पर आसित गोविंद दर्शन जो गोविंद दर्शन हो गला गोविंद शब्द बासीगला कहीं आनंद बढ़ीगला आनंद ये समय पर्यंत सका एपर्यंत सब मूर्छा हो रही जाते ये सब आम आसंता का कह जी सुविधा हे कारण बहुत कथा रही एक तीस अध्याय से सब कथा रही अटति जाननम त्रुटि जुगायते कुटिलं कुंदलं श्रीमुखं चते जड़ीक्षतां पद्म कृदृशां भगवान दर्शन करसंदी सेतेबेले तांकर एई भाव आ पूर्वर को भाव थिला ना चलसि जाब्रजा चारयन् पशून नलिन सुंदर नाथ ते पदम शीलतुलांकुर सीदती न करीड़ता मन कांत गच्छति भगवान सकाल है भगवान चली जाऊँ गाभी मान नहीं से चलसी जब जो चली जाऊँ ब्रजा चरा चारण पशुन ब्रज को जाऊँ ब्रज चलीगले ब्रजा चलन चलसी चलसी ब्रजा चलीगले चारण पशुन गाभी महिषी छाग समस्त चलाउं नलिन सुंदर नाथ ते पदम हे नलिन सुंदर हे पद्म भि सुंदर नाथ ताक सबकि पद्म भि सौंदर्य रही भगवान विशेष भाव पदम कारण से पादर जो जाऊँ गोपी मान हृदय विद्ध हो जाऊँगी गोपी मान ये सुंदर पाद ये कोमल पाद ये तले जाऊँ पुणी जीवे से क्या चिंता करील तुणा पुरे बर्तमान जीवे बण को जीवे शिला सब रही गाभी मैंने आगुरी जो से तृण को सब खाई देखिए से सब कंटा भाया लगुव तृणा कुरे गोपी मान शीत अतिथि नाकर से व्यथा पाँच करीलता मन कांत गच्छति से मूर्छा हो जाऊँ आम प्रिय पड़े चलीगले के कष्ट नौ ଏଇଭଳିଆ ଚିନ୍ତା କରି ସେମାନେ ମୁଚ୍ଛା ହେଇଯାଉଥିଲେ। ତେଣୁ ଆଜି ଯେତେବେଳେ ବର୍ତ୍ତମାନ ଦେଖୁଛନ୍ତି ସେତେବେଳେ ଚିନ୍ତା ଅଟଧି ଯତ୍ ଭବା ନାନ୍ୟ, ଏଇ ଯେତେବେଳେ ଭଗବାନ ରାସଲୀଳାରେ ଅନ୍ତର୍ଧ୍ୟାନ ହେଇଯାଇଥିଲେ ସେତେବେଳେ ଏଇ ଗୀତ ସବୁ ବୋଲିଛନ୍ତି ଗୋପୀମାନେ, ସେତେବେଳେ ସେ କଥାକୁ ସ୍ମରଣ କରୁଛନ୍ତି, କହୁଛନ୍ତି ଏ ପ୍ରିୟ ତମେ ଯେତେବେଳେ ଅଟଧି ଯତ୍ ଭବା ନାନ୍ୟ କାନନ ଦିନବେଳା ଅନ୍ୟ ଦିନବେଳା ଯେତେବେଳେ ତମେ କାନନରେ ରହିଯାଉଥିଲ, ଅଟଧି ଯତ୍ ଭବା ନାନ୍ୟ କାନନ ତ୍ରୁଟି ଯୁଗାୟତେ ତ୍ୱାମ ଅପଶ୍ୟତା, ତ୍ରୁଟି ତ୍ରୁଟିକୁ ଆଚାର୍ଯ୍ୟମାନେ ଟୀକା କରିଛନ୍ତି ଗୋଟେ ସେକେଣ୍ଡର 1700 ଭାଗରୁ ଭାଗେ, ଏ ଗୋଟେ ତ୍ରୁଟି। ଏ ତ୍ରୁଟିଟି ତାଙ୍କୁ ଲାଗୁଥିଲା ଯୁଗାୟତେ ଗୋଟେ 10 ବର୍ଷ ଭଳି ଲାଗୁଥିଲା, 10-12 ବର୍ଷ ଭଳି ଲାଗୁଥିଲା, ଗୋଟେ ଯୁଗ ଭଳି ଲାଗୁଥିଲା। ତ୍ୱାମ ଅପଶ୍ୟତା କୃଷ୍ଣଙ୍କର ଅଦର୍ଶନରେ ତାଙ୍କୁ ସେଇଭଳି ଲାଗୁଥିଲା। ଆଉ ବର୍ତ୍ତମାନ ଯେତେବେଳେ ଦେଖୁଛନ୍ତି କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ, ତାଙ୍କର ମୁଖକୁ ଯେତେବେଳେ ଦେଖୁଛନ୍ତି ସୁନ୍ଦର ମୁଖ ଶ୍ରୀମୁଖଂ କୁଟିଳଂ କୁନ୍ତଳଂ, ମୁଖରେ ତାଙ୍କର କେଶରାଜି ରହିଛି, କୁଟିଳ ମାନେ କୁନ୍ତଳ କେଶ ରହିଛି ରହିଛି, ସେ ଦେଖିକିରି ଜଡ଼ ଉଦିକତାଂ ପାଖମାକୃ ଦୋଷା, ସେହି ସମୟରେ ତାଙ୍କର ଯଦି ଚକ୍ଷୁରେ ପଲକ ପଡ଼ିଯାଉଛି ସେତେବେଳେ ସେ ବହୁତ ଭୀଷଣ କ୍ରୋଧ ପ୍ରକାଶ କରୁଛନ୍ତି। ପଲକ କିଏ ନିର୍ମାଣ କରିଥିଲା ବ୍ରହ୍ମା ପ୍ରକୃତରେ ଜାଣିନାହିଁ, ସୃଷ୍ଟି ଜାଣି କିଭଳି ସୃଷ୍ଟି କରିବାକୁ ପଡ଼େ ଜାଣିନାହିଁ। ଇନ୍ଦ୍ରଙ୍କୁ 1000 ଚକ୍ଷୁ ଦେଲେ, ଆମକୁ 2 ଚକ୍ଷୁ ଦେଲେ, ଚରିତ୍ରାମୃତ ବର୍ଣ୍ଣନା କରାଯିବ, କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ଦେନି ମିଷ କୃଷ୍ଣ କି ଦେଖିବି ମୁଁ। କୋଟି ନେତ୍ର ଦରକାର ଥିଲା, ସେମାନେ ଚାହୁଁଛନ୍ତି କୋଟିଏ ନେତ୍ର ଦରକାର ଏ ରୂପ ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିବା ପାଇଁ, କିନ୍ତୁ 2 ନେତ୍ର ମୋତେ ଦେଇଛନ୍ତି, ତା ଦେହରେ ପୁଣି ପଲକ ରହିଛି, ଚକ୍ଷୁରେ ପଲକ ପଡ଼ିଗଲେ ତାଙ୍କୁ ବହୁତ କଷ୍ଟ ଲାଗୁଛି, ଏତେ ସୁନ୍ଦର ରୂପକୁ ଦେଖିପାରିବେନି ଗୋଟିଏ ପଲକ ପାଇଁ। ତେଣୁ କ୍ଷଣ ଯୁଗଶତ ମିବ, ଗୋଟିଏ କ୍ଷଣ ତାଙ୍କୁ 100 ଯୁଗ ଭଳି ଲାଗୁଥିଲା, 100 ମାନେ ଖାଲି 100 ନୁହଁ, 100,000,00,000 ଅୟୁତ ଏଭଳି ଭାବରେ ଏଭଳି ଲାଗୁଥିଲା, ରହିପାରୁନଥିଲେ। କ୍ଷଣ ଯୁଗଶତ ମିବ ଯାସାଂ ଜେନ ବିନା ଭବେତ, ଯାହାଙ୍କ ବିନାରେ ବିନା କୃଷ୍ଣଙ୍କ ବିନା ସେମାନଙ୍କୁ ଏଇଭଳି ଭାବରେ ଲାଗୁଥିଲା। ବହୁତ ଆର ରହିଛି ତାତ୍ପର୍ଯ୍ୟ ସବୁ ରହିଛି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଗୋପାନାଂ ଦାବାଗ୍ନି ସମନମିବ ଶ୍ରୀ ଗୋପୀନାଂ ବିରହାଗ୍ନି ମୋଚନ ମାହ, ଗୋପମାନଙ୍କର ଦାବାଗ୍ନି ମୋଚନ କରିଦେଲେ ଭଗବାନ, କିନ୍ତୁ ବର୍ତ୍ତମାନ ଗୋପୀମାନଙ୍କର ବିରହାଗ୍ନିକୁ ମୋତେ ମୋଚନ କରିବେ। ଗୋପୀମାନେ ବିରହାଗ୍ନିରେ ରହିଥିଲେ, ଗୋପମାନଙ୍କ ଦାବାଗ୍ନି ମୋଚନ କଲେ ଗୋପୀମାନେ ରହିଛନ୍ତି ବିରହାଗ୍ନିରେ, ବିରହାଗ୍ନିରେ ଜଳି ଯାଉଛନ୍ତି, ମୃତ୍ୟୁବରଣ କରିବେ, ଏଇଭଳି ଛଟପଟ ହେଉଥିଲେ ସେମାନେ, କିନ୍ତୁ ତାଙ୍କୁ ବର୍ତ୍ତମାନ ମୋଚନ କରିବେ ଭଗବାନ ଯେଉଁ ଆସିବେ, ଗୋପୀମାନଙ୍କ ବିରହାଗ୍ନି ମଧ୍ୟ ମୋଚନ କରିବେ, ସେଥିପାଇଁ ଏ ଶ୍ଳୋକଟି କୁହାଗଲା। ବିଶେଷ ଭାବରେ ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି ଆଉ ରୂପ ଗୋସ୍ୱାମୀଙ୍କର ଉଜ୍ଜଳ ନୀଳମଣିରେ ସେସବୁ ବର୍ଣ୍ଣନା କରାଯାଇଛି, ଏଇଟାକୁ ଆମେ ବୁଝିପାରିବା ନାହିଁ, ଖାଲି ଜାଣିଯିବା କ'ଣ ଲେଖା ହେଇଛି ଖାଲି ସେତିକି ଟେକ୍ନିକାଲ୍ ଟର୍ମ, ଏସବୁ ଆମେ ଏ ଜୀବନରେ କେବେ ପାଇପାରିବା କି ନାହିଁ ସେ ସ୍ତର ଅଲଗା କଥା, କିନ୍ତୁ ଜାଣିବା ଏସବୁ ସ୍ତର ରହିଛି। ଏଠି ବିଶେଷ ଭାବରେ ରାଧାରାଣୀଙ୍କ କଥା କୁହାଯାଇଛି, ରାଧାରାଣୀ କେଉଁ ସ୍ତରରେ ଥିଲେ, କ୍ଷଣସ୍ୟ ଯୁଗସତା ମାନତ୍ୱ ରତି ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବନା ଉତ୍ତରୋତ୍ତର ପ୍ରେମ ଭୂମିକାନା ଅନ୍ତିମସ୍ୟ ମହାଭାବସ୍ୟ ଲକ୍ଷଣ ଇତି ଉଜ୍ଜଳ ନୀଳମଳ ଦୁଷ୍ଟମ, ଉଜ୍ଜଳ ନୀଳମଣ ଦୁଷ୍ଟମ ତସ୍ତ ମହାଭାବତ୍ୟୋ ବୃଷଭାନନ୍ଦିନୀ ପ୍ରଭୃତୟ ଏବ ଜ୍ଞା, ଏ ରାଧାରାଣୀଙ୍କ କଥା କୁହାଯାଉଛି। ସେହିଭଳି ଭାବରେ ସେହି ସ୍ତରର ଗୋପୀମାନଙ୍କ କଥା କୁହାଯାଉଛି, ଯେଉଁମାନେ ସେ ମହାଭାବ ସ୍ତରରେ ଅଛନ୍ତି, ମହାଭାବ ସ୍ତର ଖାଲି ଆମେ ଜାଣୁଛେ, ଏଇଟା ଆମେ ସେ ସ୍ତରକୁ ନଗଲେ ଜାଣିପାରିବା ନାହିଁ, ଆମେ ତ ସେ ସ୍ତରକୁ ଯାଇପାରିବା ନାହିଁ। ଯାହାର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ଯେଉଁମାନଙ୍କର ଯେଉଁ ଭାବ ଜ୍ୟୋତି ରହିଛି, ସେ ସେଇ 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 ସ୍ତରକୁ ଯାଇପାରିବେ, ତା ଉପରକୁ ଯାଇପାରିବେ ନାହିଁ। ଏ ମାଧୁର୍ଯ୍ୟ ଭାବରେ ଗୋପୀମାନେ ବିଶେଷ ଭାବରେ ରାଧାରାଣୀ ସେଇ ମହାଭାବ ସ୍ତରକୁ ଯାଇପାରିବେ, ସମସ୍ତେ ଯାଇପାରିବେ ନାହିଁ ସେ ସ୍ତରକୁ। ଯାହାର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସେଇ ଅନୁସାରେ ସେ ସେ ଭାବକୁ ପ୍ରାପ୍ତ ହେବେ ସିଏ। ତେଣୁ ଆମେ ବର୍ତ୍ତମାନ ସାଧନ କରୁଛେ, ସାଧନ ଚୈତନ୍ୟ ଆମର ଭକ୍ତିର ସମସ୍ତ ସୁନ୍ଦର ବର୍ଣ୍ଣନା କରାଯାଇଛି, ଯେତେବେଳେ ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ଅତ ଭଜନ କ୍ରିୟା ଅତ ଅନର୍ଥ ନିବୃତ୍ତି, ଯେତେବେଳେ ଆମେ ଭଗବାନ ଭଜନ କରୁଛେ ସାଧୁ ସଙ୍ଗରେ, ଆମର ଯେତେବେଳେ ଅନର୍ଥ ନିବୃତ୍ତି ହେବ ସେତେବେଳେ ଆମେ ଭକ୍ତି ମାର୍ଗରେ ଅଗ୍ରସର ହେବା, ତତ ନିଷ୍ଠା, ସେତେବେଳେ ନିଷ୍ଠା ଆସିବ। ଯେତିକି ଅନର୍ଥ ଦୂର ହେଉଥିବ ସେତିକି ଆମେ ଭକ୍ତି ମାର୍ଗରେ ଅଗ୍ରସର, ପରମାର୍ଥ ମାର୍ଗରେ ଅଗ୍ରସର ହେଉଥିବା। ପ୍ରଥମ ସ୍ତର ହେଉଛି ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ, ଭାବ କରି ଭଗବାନ ସହିତ ସମ୍ବନ୍ଧ ଜ୍ଞାନ ଆସିଲା। ଏଇଠୁ ଆସିବ ରତି, ଏହି ସ୍ତରରୁ ରତି ଆସିଲା। ତାପର ସ୍ତର ହେଉଛି ପ୍ରେମ, ତାପରେ ସ୍ନେହ, ତାପରେ ମାନ, ତାପରେ ପ୍ରଣୟ, ତାପରେ ରାଗ, ତାପରେ ଅନୁରାଗ, ତାପରେ ଭାବ, ତାପରେ ଏ ମହାଭାବମୟୀ ଗୋପିକା ରାଧାରାଣୀଙ୍କ କଥାଟି କୁହାଯାଉଛି। ତେଣୁ ଏହିଭଳି ଭାବରେ ଏ ଲୀଳାଟି ଭଗବାନଙ୍କର ଦାବାନଳ ପାନ ବୋଲି କୁହାଯାଉଛି, ସେଇଟାକୁ କୁହାଯାଉଗଲା ଦାବାନଳ ମୋଚନ। ଏ ଦୁଇଟି ଲୀଳା ଆମେ ବର୍ଣ୍ଣନା କଲେ, ତେଣୁ ଆମର ସମୟ ହୋଇଯାଇଛି। ଏହି ଶ୍ଳୋକଟିକୁ ଆଉ କିଛି ଆଲୋଚନା କରିଥିଲେ ବି ହୋଇଥାନ୍ତା, ବେଣୁ ବିଷୟରେ ବହୁତ କଥା ରହିଛି, କିନ୍ତୁ ଆମର କଥା ଗୋଟେ ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି, କାହାର କିଛି ସନ୍ଦେହ ଅଛି, ତାହେଲେ ପ୍ରଥମ ହେଉଛି ନିଷ୍ଠା, ନିଷ୍ଠା ନିଷ୍ଠା ଆଦୌ ଶ୍ରଦ୍ଧା। ପ୍ରଥମ ହେଉଛି ଶ୍ରଦ୍ଧା, ଶ୍ରଦ୍ଧା ଶ୍ରଦ୍ଧାରେ ଜଣେ ସାଧୁସଙ୍ଗ କରୁଛନ୍ତି, ଆଦୌ ଶ୍ରଦ୍ଧା, ଶ୍ରଦ୍ଧାକୁ ମଧ୍ୟ ଧରାଯିବ ଫାଷ୍ଟ ପାସ୍ ବୋଲି। କିନ୍ତୁ ଶ୍ରଦ୍ଧା ଜଣେ ଯେତେବେଳେ ଏଇଟା ଭଜନ ଆରମ୍ଭ ହୋଇନାହିଁ, ଶ୍ରଦ୍ଧା ବହୁତ ପ୍ରକାର ରହିଛି, ପୁଣି ରହିଛି ଯେତେବେଳେ ଶାସ୍ତ୍ରୀୟ ଶ୍ରଦ୍ଧା ଆସିବ ବା ସାଧୁମାନଙ୍କ ପ୍ରତି ଶ୍ରଦ୍ଧା ଆସିବ ସେତେବେଳେ ସେ ସାଧୁସଙ୍ଗ କରିବେ, ଜଣେ ସମସ୍ତଙ୍କର ଶ୍ରଦ୍ଧା ରହିଛି। କିନ୍ତୁ ଯେତେବେଳେ ସାଧୁସଙ୍ଗ ପ୍ରତି ଶ୍ରଦ୍ଧା ଆସିବ ସେତେବେଳେ ସେ ସାଧୁସଙ୍ଗ କରିବେ, ସାଧୁସଙ୍ଗ କଲେ ଭଗବାନଙ୍କର ଭଜନ କରିବେ, ଭଜନ କଲେ ଅନର୍ଥ ନିବୃତ୍ତି ହେବ। ଏ ବି ଗୋଟେ ସ୍ତର, ଅନର୍ଥ ନିବୃତ୍ତି ଗୋଟେ ସ୍ତର, ପୂର୍ଣ୍ଣ ଏକାଥରେ ସବୁ ଚାଲିଗଲେ ତାପରେ ଆଗେଇବା ତା ନୁହଁ, ଯେତିକି ପରିମାଣରେ ଅନର୍ଥ ନିବୃତ୍ତି ହେଉଛୁ ସେତିକି ଆମେ ଅଗ୍ରଗତି କରୁଥିବା, ସେଇଥିପାଇଁ ମୁଁ ନିଷ୍ଠା କହିଲି। ଅନର୍ଥ ପରେ ହେଉଛି ନିଷ୍ଠା, ଅନର୍ଥ ଯେତିକି ଆମର ଅନର୍ଥ ଥିବା ପର୍ଯ୍ୟନ୍ତ ଆମେ ଆଗେଇ ପାରିବା ନାହିଁ, ଆମେ କ'ଣ କ'ଣ ପରମାର୍ଥିକ ସାମ୍ରାଜ୍ୟରେ, ଭଗବତ ସାମ୍ରାଜ୍ୟରେ ଆମେ ପ୍ରବେଶ କରିପାରିବା ନାହିଁ। ଅନର୍ଥ ଦୂର ହେଲେ ଆମେ ଭଗବତ ସାମ୍ରାଜ୍ୟରେ ପ୍ରଥମ ସୋପାନ ହେଉଛି ନିଷ୍ଠା, ସେଥିପାଇଁ ମୁଁ ନିଷ୍ଠା କହିଲି। ନିଷ୍ଠା ନିଷ୍ଠା ଆସିବ ମାନେ ଭଗବାନଙ୍କ ସେବା କରିବା ପାଇଁ ତତ୍ପର ହେବା, ଯାହା ସବୁ ଆମର ରହିଛି କର୍ତ୍ତବ୍ୟ ଆମେ ସେଇଟାକୁ ପାଳନ କରିବା, ସେଥିରେ ହେଳା କରିବା ନାହିଁ, ଏକନିଷ୍ଠ ହେବା, ଏ ନିଷ୍ଠା ଏକନିଷ୍ଠ ଟିକେ ସରୁ ଏକ ସରୁ ନିଷ୍ଠା ପରେ ତାପରେ ହେଉଛି ରୁଚି। ରୁଚି ମାନେ ସବୁ ଆମେ ବର୍ତ୍ତମାନ ଭଲ ଲାଗୁନି, କଥା ଭଲ ଲାଗୁନି, ସେବା ଭଲ ଲାଗୁନି, କିଛି ଭଲ ଲାଗୁନି, ରୁଚି ନାହିଁ। କାହିଁକିନା ଯେମିତି ମିଠା, ମିଠାଟା ଯଦିଓ ମାନେ ସୁଗାର ବା ଚିନି ମିଠା, କିନ୍ତୁ ଯଦି ଆମର ଜଣ୍ଡିସ ରୋଗ ହୋଇଯାଇଥିବ ସେଇଟା ପିତା ଲାଗିବ। ତେଣୁ ସେଇଭଳିଆ ଭଗବାନଙ୍କ ସେବାଟା ଯଦିଓ ବହୁତ ଆନନ୍ଦଦାୟକ, କିନ୍ତୁ ଆମକୁ ଆନନ୍ଦ ଲାଗୁନାହିଁ କାହିଁକି, ରୁଚି ଆସୁନାହିଁ କାହିଁକି, ନା ଆମେ ଅନର୍ଥ ନିବୃତ୍ତି ହୋଇନାହିଁ। ଜଣେ ଅନର୍ଥ ଯେତିକି ନିବୃତ୍ତି ହେଉଥିବ ସେତିକି ଆମେ ଟେଷ୍ଟ ପାଉଥିବା, ରୁଚି ପାଉଥିବା। ହଁ, ତାର ଉପରସ୍ଥ ହେଉଛି ଆସକ୍ତି, ତାପରେ ଭାବ। ଭାବ କହିଲେ ଆମର ଭଗବାନ ସହିତ ସମ୍ବନ୍ଧ ଜାଣିଯିବା, ଭଗବାନ ସହିତ କ'ଣ ସମ୍ବନ୍ଧ ରହିଛି ଆମର, ଯେଉଁ ବର୍ତ୍ତମାନ ଆମର ଭୌତିକ ଜଗତରେ ଆମର ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ସେଇଠୁ ଆସୁଛି ରତି, ତା ଉପରେ ବା ପ୍ରେମ ସ୍ନେହ ରତି ଏସବୁ, ତା ଉପରେ ବିଭିନ୍ନ ସ୍ତର ସବୁ କୁହାଗଲା ଉଜ୍ଜଳ ମାନେ ସବୁ ବର୍ଣ୍ଣନା କରିବ। ହଁ, ବର୍ତ୍ତମାନ ଯେତେବେଳେ ଭଗବାନଙ୍କର ଦଶମ ସ୍କନ୍ଧ ଏଗାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅନ୍ତିମରେ ଭଗବାନଙ୍କୁ ବାନ୍ଧି ଦେଇଥିବେ, ଯମଳାର୍ଜୁନ ବୃକ୍ଷ ଭଙ୍ଗ ହେଲା, ହେଇଥିବେ ସେତେବେଳେ ସେମାନେ ଗୋଟେ ମିଟିଂ କରିଥିଲେ, ସେତେବେଳେ ସେମାନେ ଥିଲେ ମହାବନରେ ଥିଲେ, ମହାବନ କହିଲେ ସେ ଯେଉଁ ଗୋକୁଳ ଯେଉଁ ଥିଲା ମହାବନରେ ସେଠି ଥିଲେ, ଯେଉଁ ଆଣିକି ଛାଡ଼ିଥିଲେ ବାସୁଦେବ ଆଣିକି ଛାଡ଼ିଥିଲେ ସେହି ସମୟରେ ମହାବନରେ ଥିଲେ ସେତେବେଳେ। ତାପରେ ଯେତେବେଳେ ସବୁ ମିଟିଂ କରିକି ସେମାନେ କହିଲେ ଏଠି ବହୁତ ପ୍ରକାର ଉତ୍ପାଦ ହେଉଛି, ତେଣୁ ଆମେ ପଳାଇବା, ସେତେବେଳେ ବୃନ୍ଦାବନ ସେମାନେ ଆସିଲେ, ତାପରେ ବୃନ୍ଦାବନ କହିଲେ ଏଇ ଯେଉଁ ରାଧାକୁଣ୍ଡ ଇତ୍ୟାଦି ସବୁ ରହିଛି ବୃନ୍ଦାବନ, ଏଇଠିକି ସେମାନେ ଆସିଲେ। ହଁ, ଏଇଟା ଆମେ ଆମର ମ୍ୟାଟେରିଆଲ କାଲକୁଲେସନ୍ ଚିନ୍ତା କରୁଛେ, ଏତେ ଦୂର ଏସବୁ ଭଗବାନଙ୍କର ସବୁ ଲୀଳା ନା, ଭଗବାନଙ୍କର ଲୀଳାରେ ସବୁ ସାହାଯ୍ୟ ସେମାନେ ହେଉଥିଲେ, ସେଇଟା ସଙ୍କୁଚିତ ହେଉଥିଲା ପୁଣି ବିସ୍ତାରିତ ହେଉଥିଲା, ଇଏ ଆମର ଭୌତିକ ଚିନ୍ତାରେ ଆମେ ଚିନ୍ତା କରିପାରିବାନି। ହଁ, ପଦ୍ମ ଭଳି ସଙ୍କୁଚିତ ହେଇଥିଲେ ପୁଣି ବିସ୍ତାରିତ ହେବ, ତେଣୁ ସେ ଲୀଳା ବିଶ୍ରାମ ଦେବା। ହଁ, 30-35 କେମିତି ମଥୁରାକୁ ପଳାଇ ଯାଇଥିଲେ, ମଥୁରାକୁ ପଳାଇ ଯାଇଥିଲେ, ଯେଉଁ ଇଏ ଲୀଳା କଲେ, ଯଜ୍ଞପତ୍ନୀମାନଙ୍କୁ ଉଦ୍ଧାର କଲେ, ଯଜ୍ଞପତ୍ନୀକୁ ଖାଦ୍ୟ ମାଗିଲେ, ଏସବୁ ରହିଲା, ମଥୁରା ପାଖକୁ ପଳାଇ ଯାଇଥିଲେ। ତେଣୁ ଭଗବାନ ସେ ସେଭଳିଆ ଲୀଳା ବୃନ୍ଦାବନ ଲୀଳା। जय श्री भागवतम की, जय श्री गोपाल महाराज की, जय श्री गुरुदेव की, सम्यक गौर भक्तवृंद की, जय गोटमानंदे, जय श्री गोपाल। सेठ कहिले ना मु पचार पार करी संदेह तुम कहि थाम सेटा कहिले हम सेटा जस्ट क्लैरिफाई करते हैं। मंडी से गला पान कर देला मधुर सुशीतल रस हो गला सर्वत हो गला पान कर ले।